महाराज नाभिंक द्वारा असु भगवान ऋषभ ऋषभ आस हेले सुदेवी सुदेवी सुनु पुत्र जह जे वही निश्चित भावे चचार अनुष्ठान कले समद्रु समभाव व समदृष्टि जड़ जड़ व प्राकृत जोगचर्ज्यां जोग साधन जत जाहा पारमहंस्यम सिद्धिर चरम अवस्था ऋषय विद्वान मुनि ऋषिगण पदम अवस्थान आमनंती ग्रहण करंती स्वस्थ सुस्त प्रशांत प्रशांत करण जड़ इंद्रियगण परिमुक्त संपूर्ण भाव मुक्त संघ भौतिक दोष शुभ अनुवाद श्री श्रीमद भक्ति वेदांत स्वामी प्रभुपाद महाराज गोयंकाजे श्री श्रीमद गौर गोविंद स्वामी महाराज द्वारा ओडियारे नाभि राजा पत्नी सुदेवी गर्भरु भगवान तांकर पुत्र रूपे आविर्भूत हेले एवं ऋषभदेव नाम रे परिचित हेले मनर समता रक्षा निमित्त से जड़जोग साधना करथिले ए स्थिति मध्य मुक्तिर सर्वोच्च सिद्धावस्था बोली गृहीत हुए ए अवस्था रे साधक आत्मारे अवस्थान करे एवं पूर्ण संतोष लाभ करे भावार्थ को अछि जे आत्मानुभूति लाभ दिगरे नानाविध जोग साधन मध्यरे जड़ जोग मध्य एकतम बोली प्रमाणिक अधिकारी मान द्वारा स्वीकार होइछि। जड़ जोग धारा रे व्यक्ति मुक बधिर निष्क्रिय प्रस्तर भली हुए ରାସ୍ତାରେ ଯେଭଳି ଭୌତିକ କ୍ରିୟା ପ୍ରତିକ୍ରିୟାରେ ପ୍ରଭାବିତ ହୁଏ ନାହିଁ, ଠିକ୍ ସେହିପରି ଜଡ଼ ଯୋଗ ସାଧକ ସେଥିପ୍ରତି ଉଦାସୀନ ରହେ, ଅର୍ଥାତ୍ ସେ ସ୍ୱଚ୍ଛାକ୍ରମେ ସମସ୍ତ ପ୍ରକାର ଭୌତିକ ଘାତ ପ୍ରତିଘାତକୁ ସହି ନିଏ। ଏ ଯୋଗୀଗଣ ଅନେକ ଆତ୍ମଯନ୍ତ୍ରଣା ମଧ୍ୟରୁ ଟାଣି ଟାଣି ମୁଣ୍ଡରୁ ବାଳ ଉପାଡ଼ିବା ଯନ୍ତ୍ରଣାକୁ ମଧ୍ୟ ସହିବାକୁ ଶିଖାନ୍ତି। ସେମାନେ କ୍ଷୀର ବ୍ୟବହାର କରନ୍ତି ନାହିଁ, ଅର୍ଥାତ୍ କ୍ଷୀର ହୁଅନ୍ତି ନାହିଁ, ଅଥଚ ଟାଣି ଟାଣି ବାଳ ଉପାଡ଼ି ମୁଣ୍ଡକୁ କେଶ ଶୂନ୍ୟ କରନ୍ତି। ବଡ଼ କ୍ଲେଶଦାୟକ ପଦ୍ଧତିକୁ ସ୍ୱୀକାର କରନ୍ତି। ଏ ଯୋଡ଼ଯୋଗର ପ୍ରକୃତ ଉଦ୍ଦେଶ୍ୟ ହେଉଛି ସମସ୍ତ ପ୍ରକାର ଭୌତିକ ସ୍ନେହ ସମ୍ପର୍କରୁ ମୁକ୍ତ ହେବା ଏବଂ ସମ୍ପୂର୍ଣ୍ଣ ରୂପେ ଆତ୍ମାରେ ଅବସ୍ଥାନ କରିବା। ଜୀବନର ଶେଷ ଅବସ୍ଥାରେ ଋଷଭଦେବ ସମସ୍ତ ପ୍ରକାର ଶାରୀରିକ କ୍ଲେଶ ପ୍ରତି ଉଦାସୀନ ରହି ଏକ ମୁକ ବଧିର ପାଗଳଙ୍କ ଭଳି ଚାରିଆଡ଼େ ଭ୍ରମଣ କରିଥିଲେ। ଲମ୍ବା ବାଳ ଓ ଲମ୍ବା ଦାଢ଼ି ଧରି ଉଲଗ୍ନ ହୋଇ ପାଗଳଙ୍କ ଭଳି ଭ୍ରମଣ କରୁଥିବା ଦେଖି ବୁଦ୍ଧିହୀନ ଦୁଷ୍ଟ ବାଳକ ତଥା ମନୁଷ୍ୟଗଣ ତାଙ୍କୁ ପାଗଳ ବୋଲି ଭାବି ସେ ରାସ୍ତାରେ ଯିବା ସମୟରେ ତାଙ୍କ ଉପରକୁ ଛେପ ଖଙ୍କାର ପକାଉଥିଲେ ଏବଂ ତାଙ୍କ ଉପରେ ମଧ୍ୟ ପରିଷ୍କାର କରୁଥିଲେ। ସେ ନିଜେ ମଧ୍ୟ ଝାଡ଼ା ଫେରି ତା ଉପରେ ଶୋଇଥିଲେ, ସେଠାରୁ ଉଠୁନଥିଲେ, କିନ୍ତୁ ତାଙ୍କର ଝାଡ଼ାରୁ ଦୁର୍ଗନ୍ଧ ବାହାରୁନଥିଲା, ବରଂ ସୁବାସିତ ପୁଷ୍ପ ଭଳି ସେଥିରୁ ସୁଗନ୍ଧ ବାହାରୁଥିଲା। ଯେ ସାଧୁ ପ୍ରକୃତରେ ପ୍ରକୃତିର ବ୍ୟକ୍ତି ସେ ତାଙ୍କୁ ପରମହଂସ ବୋଲି ଜାଣିପାରୁଥିଲେ। ଯେଉଁ ବ୍ୟକ୍ତି ତାର ଝାଡ଼ାକୁ ସୁଗନ୍ଧଯୁକ୍ତ କରିବାକୁ ସମର୍ଥ ନୁହେଁ, ସେ ଋଷଭଦେବଙ୍କୁ ଅନୁକରଣ କରି ଅବଦୃତ ହେବା ଉଚିତ ନୁହେଁ। ଋଷଭଦେବ ଏବଂ ତାଙ୍କ ଭଳି ସିଦ୍ଧାବସ୍ଥା ଲାଭ କରିଥିବା ମହାତ୍ମାଙ୍କ ପକ୍ଷରେ ଏ ଯୋଗ ସାଧନ ସମ୍ଭବପର ହୋଇଥିଲା, କିନ୍ତୁ ସାଧାରଣ ଲୋକ ପକ୍ଷରେ ଏ ଅସାଧାରଣ ଯୋଗ ସାଧନ ଅସମ୍ଭବ ଅଟେ। ଯୋଗର ପ୍ରକୃତ ଉଦ୍ଦେଶ୍ୟ ହେଉଛି, ଯେପରି ଏ ଶ୍ଳୋକରେ ବର୍ଣ୍ଣନା କରାଯାଇଛି, ଇନ୍ଦ୍ରିୟ ନିଗ୍ରହ ବା ପ୍ରଶାନ୍ତକରଣ। ଯେକୌଣସି ପ୍ରକାର ଯୋଗ ଯେଉଁ ନାମରେ ହେଉନା କାହିଁକି, ଯୋଗର ପ୍ରଧାନ ଉଦ୍ଦେଶ୍ୟ ହେଉଛି ଅସଂଯତ ଜଡ଼ ଇନ୍ଦ୍ରିୟମାନଙ୍କୁ ସଂଯତ କରିବା ଏବଂ ନିଜକୁ ଆତ୍ମାନୁଭୂତି ଲାଭ ନିମିତ୍ତ ପ୍ରସ୍ତୁତ କରିବା। ବିଶେଷ କରି ଏ କଳିଯୁଗରେ ଜଡ଼ଯୋଗ ସାଧନ ସମ୍ଭବପର ନୁହେଁ, ବ୍ୟବହାରିକ କ୍ଷେତ୍ରରେ ଏହାକୁ ପ୍ରୟୋଗ କରାଯାଇପାରିବ ନାହିଁ, କିନ୍ତୁ ଅନ୍ୟ ପକ୍ଷରେ ଭକ୍ତି ଯୋଗ ସାଧନ ସମ୍ଭବପର ଅଟେ, କାରଣ ଏହା ଏ ଯୁଗ ପାଇଁ ଉପଯୁକ୍ତ ଅଟେ। ଉପଯୁକ୍ତ ଅଧିକାରୀଙ୍କ ଠାରୁ ଶ୍ରୀମଦ୍ ଭାଗବତମ୍ ଶ୍ରବଣ କଲେ ବ୍ୟକ୍ତି ଯୋଗର ସର୍ବୋଚ୍ଚ ସିଦ୍ଧାବସ୍ଥା ଲାଭ କରିପାରିବ। ଏହା ଯୋଗର ଏକ ସରଳ ପଦ୍ଧତି ଅଟେ। ଋଷଭଦେବ ରାଜା ନାଭିଙ୍କର ପୁତ୍ର ଏବଂ ରାଜା ଅଗ୍ନିଦେବଙ୍କର ପୌତ୍ର ଥିଲେ। ସେ ରାଜା ଭରତଙ୍କର ପିତା ଥିଲେ, ଯେଉଁ ଭରତଙ୍କର ନାମ ଅନୁଯାୟୀ ଏ ପୃଥିବୀର ନାମ ଭାରତବର୍ଷ ହୋଇଥିଲା। ଋଷଭଦେବଙ୍କର ମାତାଙ୍କର ନାମ ମେରୁଦେବୀ ଅଟିଥିଲା, ଯଦିଓ ଏଠାରେ ଏହା ସୁଦେବୀ ବୋଲି ବର୍ଣ୍ଣନା କରାଯାଇଛି। ବେଳେବେଳେ ଏପରି କୁହାଯାଇଥାଏ ଯେ ସୁଦେବୀ ରାଜା ଅଗ୍ନିଦେବଙ୍କର ଅନ୍ୟ ଏକ ପତ୍ନୀ ଥିଲେ, କିନ୍ତୁ ଯେହେତୁ ଋଷଭଦେବଙ୍କୁ ତାଙ୍କର ପୁତ୍ର ବୋଲି ବର୍ଣ୍ଣନା କରାଯାଉଛି, ତେଣୁ ଏଥିରୁ ସୁସ୍ପଷ୍ଟ ହେଉଛି ଯେ ମେରୁଦେବୀ ଏବଂ ସୁଦେବୀ ଏକ ବ୍ୟକ୍ତି ଅଟନ୍ତି, ଯଦିଓ ନାମ ଭିନ୍ନ ଭିନ୍ନ। ତେଣୁ ଆଜି ଆମର ଏଇ ରବିବାର ମାସର ପ୍ରଥମ ରବିବାର, ଯାହାକି ଭକ୍ତିବେଦାନ୍ତ ଆଶ୍ରମ କଟକରେ ଅନୁଷ୍ଠିତ ହେଉଛି, ତେଣୁ ଏଥିରେ ଯୋଗ ଦେଇଥିବା ସମସ୍ତ ଭକ୍ତମାନଙ୍କୁ ଆମେ ଏଇ କଟକ ଶାଖା ହାକୁନ୍ଦ ତରଫରୁ ଆମେ ସ୍ୱାଗତ କରୁଛୁ। ଏବଂ ଆମର ଏଇ ଧାରାବାହିକ ଶ୍ରୀମଦ୍ ଭାଗବତମ୍ କାର୍ଯ୍ୟକ୍ରମରେ ଆଜି ଆମେ ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟ 10 ଶ୍ଳୋକ ଉପରେ ଆଲୋଚନା କରିବା। ଏହି ସପ୍ତମ ଅଧ୍ୟାୟରେ ବ୍ରହ୍ମା ଭଗବାନଙ୍କ ବିଭିନ୍ନ ଅବତାରଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି। ତେଣୁ ଏହି ଶ୍ଳୋକରେ ଆଜିର ଏହି ଶ୍ଳୋକ ଆଲୋଚ୍ୟ ଶ୍ଳୋକ ଯେଉଁ ଦଶ ନମ୍ବର ଶ୍ଳୋକ, ଏଥିରେ ଭଗବାନ ଋଷଭଦେବଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବାନ ଋଷଭଦେବ ଯେଉଁ ଅବତାର ଗ୍ରହଣ କରିଥିଲେ ଶ୍ରୀମଦ୍ ଭାଗବତ ପଞ୍ଚମ ସ୍କନ୍ଦରେ ସେ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ବିଶେଷ ଭାବରେ ଋଷଭଦେବଙ୍କର ପୁତ୍ର ଯେଉଁ ଭରତଙ୍କର ଚରିତ୍ର ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି। ଏବଂ ପ୍ରଭୁପାଦ ମହାରାଜ ଏଠି କହୁଛନ୍ତି ଯେ ଭରତଙ୍କ ନାମ ଅନୁସାରେ ଆମର ଏଇ ଦେଶକୁ ଭାରତବର୍ଷ ବୋଲି କୁହାଯାଉଛି। ପ୍ରକୃତରେ ବର୍ତ୍ତମାନ ଯାହା ଆମେ ଭାରତବର୍ଷ ବୋଲି ଭାବୁଛେ, ସେ ଏଇ ଯେଉଁ ଭାରତବର୍ଷ କୁହାଯାଉଛି, ସେ ଭାରତବର୍ଷ ଏଇ ସୀମିତ ଭାରତବର୍ଷ ନୁହଁ, ଏ ସମଗ୍ର ପୃଥିବୀକୁ ବୁଝାଉଥିଲା। ଆମର ପରୀକ୍ଷିତ ମହାରାଜଙ୍କ ସମୟ ପର୍ଯ୍ୟନ୍ତ ଭାରତବର୍ଷ କହିଲେ ସମସ୍ତ ଯୋଉ ପୃଥିବୀର ଯେତେ ଦେଶ ଅଛି, ପଞ୍ଚ ମହାଦେଶ ଯୋଉ ରହିଛି, ସାତଟି ମହାଦେଶ, ସପ୍ତଦ୍ୱୀପ ପତି ମହି ବୋଲି କୁହାଯାଉଛି, ଏ ସାତଟି ମହାଦେଶକୁ ନେଇ ଏ ଭାରତବର୍ଷ ଗଠିତ ହେଇଥିଲା। କିନ୍ତୁ ଆସ୍ତେ ଆସ୍ତେ ସେସବୁ ଦେଶ ସବୁ ବିଚ୍ଛିନ୍ନ ହେଇଯାଇ ବା ତାଙ୍କର ସେମାନେ ସବୁ ସ୍ୱାଧୀନତା ପ୍ରାପ୍ତ ହେଇ ବର୍ତ୍ତମାନ ଆମର ଭାରତବର୍ଷ ଆମେ ଯାହା ଦେଖୁଛେ ରାଜନୈତିକ ପରିସ୍ଥିତି ଭାରତର, ଏ ହେଉଛି ସଙ୍କୁଚିତ ଭାରତବର୍ଷ। କିନ୍ତୁ ଭାରତବର୍ଷ ଯେଉଁ ଆମର ବୈଦିକ ଶାସ୍ତ୍ରରେ ଯେଉଁ ବର୍ଣ୍ଣନା କରାଯାଉଛି, ସେ ଭାରତବର୍ଷ ହେଉଛି ଏ ସମଗ୍ର ପୃଥିବୀକୁ ବୁଝାଉଥିଲା। ତେଣୁ ସେତେବେଳେ ଯେଉଁ ଭରତ ରାଜା ଆସିଲେ, ଏଇ ଋଷଭଦେବଙ୍କ ପୁତ୍ର ଭରତ, ତାଙ୍କର 100 ପୁତ୍ର ଥିଲେ ଏବଂ ତାଙ୍କର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଭରତ, ଯାହାଙ୍କ ନାମ ଅନୁସାରେ ଏ ଦେଶର ନାମ ହେଲା ଭାରତବର୍ଷ। ତା ପୂର୍ବରୁ ନାମ ଥିଲା ଇଲାବର୍ତ୍ତ ବର୍ଷ, ଏଇଭଳି ଭାବରେ କି କେତେ କ'ଣ ଅନ୍ୟ ପ୍ରକାର ମଧ୍ୟ କୁହନ୍ତି। ତେଣୁ ଆଜି ଆମେ ଆଲୋଚନା କରିବା ଏଇ ଋଷଭଦେବଙ୍କ ବିଷୟରେ, ଯେ କି ଯାହାଙ୍କର ପିତା ଥିଲେ ନାଭି ଏବଂ ମାତା ଥିଲେ ସୁଦେବୀ, ଏବଂ ସିଏ ଋଷଭଦେବ ଆସି ଜଡ଼ଯୋଗ ଚର୍ଯ୍ୟାମ ଜଡ଼ଯୋଗ ଅଭ୍ୟାସ କରିଥିଲେ। ଜଡ଼ଯୋଗ ପ୍ରଭୁପାଦ ମହାରାଜ କହୁଛନ୍ତି, ଯେମିତି ଅନେକ ପ୍ରକାର ଅଷ୍ଟାଙ୍ଗ ଯୋଗ ସିଦ୍ଧି ମାର୍ଗରେ ଯୋଉ ବିଭିନ୍ନ ପ୍ରକାର ଯୋଗ ସବୁ ରହିଛି, ସେଥିରୁ ଇଏ ହେଉଛି ଜଡ଼ଯୋଗ ଗୋଟେ ପ୍ରକାର, ଯେଉଁଥିରେ କି ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଆମର ଯୋଉ ଆମର ଶରୀର ରହୁଛି, ଏ ଶରୀରକୁ ସେ ଜଡ଼ ଭଳି କରିଦେଇଥିଲେ। ଯେମିତି ପ୍ରଭୁପାଦ ମହାରାଜ ଉଦାହରଣ ଦେଉଛନ୍ତି, ଯେମିତି ଆମର ଗୋଟେ ପଥର ଅଛି, ପଥରକୁ କିଏ ତା ଉପରେ ଠିଆ ହେଲା ବା କିଏ ତାକୁ ଫୋପାଡ଼ିଲା କ'ଣ କଲା ଯାହା କଲା ମଧ୍ୟ ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନି। ତେଣୁ ସେଇଭଳି ଭାବରେ ସେ ନିଜର ଶରୀରକୁ ସେଭଳି ଭାବରେ ଜଡ଼ ଭଳି କରିଦେଇଥିଲେ ଋଷଭଦେବ, ଯାହାକୁ ଜଡ଼ଯୋଗ ଚର୍ଯ୍ୟାମ ବୋଲି ଏଠାରେ କୁହାହଉଛି। ତେଣୁ ଋଷଭଦେବ ତାଙ୍କର ଅନ୍ତିମ ସମୟରେ ଯେତେବେଳେ ରାଜ କାର୍ଯ୍ୟ ଗ୍ରହଣ କରି ରାଜା ଶାସନ କରୁଥିଲେ, ଏବଂ ତାଙ୍କର ପୁତ୍ରମାନଙ୍କୁ ଯୋଉ 100 ପୁତ୍ର ଅଛନ୍ତି ସେ ପୁତ୍ରମାନଙ୍କୁ ବହୁତ ସୁନ୍ଦର ସୁନ୍ଦର ଉପଦେଶ ଦେଇଛନ୍ତି। ସେମାନେ ଭାଗବତ ପଞ୍ଚମ ସ୍କନ୍ଧରେ ପଞ୍ଚମ ଅଧ୍ୟାୟରେ ବିଶେଷ ଭାବରେ ସେସବୁ ବର୍ଣ୍ଣନା କରାଯାଇଛି, ବିଭିନ୍ନ ବହୁତ ସୁନ୍ଦର ସୁନ୍ଦର ଉପଦେଶ ବର୍ଣ୍ଣନା କରିଛନ୍ତି। ଏବଂ ଶେଷରେ ରାଜା ଭରତକୁ ସମଗ୍ର ରାଜ୍ୟର ଶାସନ ଦେଇ ତାପରେ ସେମାନେ ସେ ବାନପ୍ରସ୍ଥ ଯାହାକୁ ରହିଛି ବାନପ୍ରସ୍ଥ ଗ୍ରହଣ କରି ଏଇ ସନ୍ୟାସ ଗ୍ରହଣ ଅବଲମ୍ବନ କରିଥିଲେ, ଜଡ଼ଯୋଗ ଅଭ୍ୟାସ କରିଥିଲେ। ବର୍ତ୍ତମାନ ଆମେ ଦେଖିବା ବର୍ତ୍ତମାନ ଯୁଗରେ ଆମର ରାଜନୈତିକ ନେତାମାନଙ୍କୁ ଯଦି କୁହାଯିବ ସେ ବାନପ୍ରସ୍ଥ ଗ୍ରହଣ କରିବେ, ତାହେଲେ ସେମାନେ ସେଟାକୁ ଗ୍ରହଣ କରୁନାହାନ୍ତି। ଆମର ସମସ୍ତ ମାନେ ଚାକିରି ହଉ ବା ଅନ୍ୟାନ୍ୟ ସମସ୍ତ ପାଇଁ ଗୋଟେ ବୟସ ସୀମା ରଖାଯାଇଛି, କିନ୍ତୁ ରାଜନୈତିକ ଲୋକମାନଙ୍କ ପାଇଁ ବୟସ ସୀମା ସେମାନେ ଗ୍ରହଣ କରୁନାହାନ୍ତି। କିନ୍ତୁ ଏଠାରେ ଆମେ ଦେଖିବା ସେମାନେ ଭାଗବତରେ ସ୍ୱୟଂ ଭଗବାନ ଯିଏ ଆସୁଛନ୍ତି, ଭଗବାନ ହଉଛନ୍ତି ରାଜା ଯିଏ ଆସୁଛନ୍ତି ସିଏ ହଉଛନ୍ତି ଭଗବାନଙ୍କ ପ୍ରତିନିଧି, ବିଷ୍ଣୁଙ୍କର ପ୍ରତିନିଧି। ସେଥିପାଇଁ ଶ୍ରୀମଦ୍ ଭଗବତ ଦଶମ ଅଧ୍ୟାୟରେ ଭଗବାନ କହୁଛନ୍ତି ନରାଣାଞ୍ଚ ନରାଧିପମ୍, ମନୁଷ୍ୟମାନଙ୍କ ମଧ୍ୟରେ ମୁଁ ହଉଛି ରାଜା, କାରଣ ରାଜାଙ୍କର କାର୍ଯ୍ୟ ହଉଛି ସେ ପାଳନ କରିବେ, ଯେମିତି ବିଷ୍ଣୁଙ୍କର କାର୍ଯ୍ୟ ହଉଛି ପାଳନ କରିବା। ଏ ଭୌତିକ ଜଗତ କହିଲେ ଏଠି ସୃଷ୍ଟି ସ୍ଥିତି ପ୍ରଳୟ ତିନୋଟି ଜିନିଷ ଆଗକୁ ଚାଲିଛି, ସୃଷ୍ଟି ହଉଛି ତାପରେ ପାଳନ କରାଯାଉଛି ଏବଂ ଅନ୍ତିମରେ ଧ୍ୱଂସ କରାଯାଉଛି। ତେଣୁ ଏଇ ଯୋଉ ସୃଷ୍ଟି ଦାୟିତ୍ୱରେ ରହୁଛନ୍ତି ବ୍ରହ୍ମା, ବ୍ରହ୍ମା ଯିଏ ଏଠି ପ୍ରାର୍ଥନା କରୁଛନ୍ତି ସିଏ ହଉଛନ୍ତି ସୃଷ୍ଟି ଦାୟିତ୍ୱରେ ରହୁଛନ୍ତି, ଏବଂ ଧ୍ୱଂସ ଦାୟିତ୍ୱରେ ରହୁଛନ୍ତି ଶିବଜୀ, ଏବଂ ପାଳନ କରିବା ଦାୟିତ୍ୱରେ ରହୁଛନ୍ତି ବିଷ୍ଣୁ, ସ୍ୱୟଂ ବିଷ୍ଣୁ ଭଗବାନ ସେ ପାଳନ କରୁଛନ୍ତି। ତେଣୁ ଯେଉଁମାନେ ରାଜା ଦେଶ ଶାସନ କରିବେ ସେ ଲୋକ ପ୍ରଜାମାନଙ୍କୁ ପାଳନ କରିବେ, ତେଣୁ ସିଏ ହଉଛନ୍ତି ଭଗବାନଙ୍କ ପ୍ରତିନିଧି। ତେଣୁ ଭଗବାନ ନିଜେ ଆସି ଦେଖେଇ ଯାଉଛନ୍ତି କିଭଳି ରାଜ୍ୟ ଶାସନ କରିବାକୁ ପଡିବ ଏବଂ କେମିତି ରାଜ୍ୟ ଶାସନରୁ ଆମେ ଅବସର ଗ୍ରହଣ କରିବାକୁ ପଡିବ, କାରଣ ମାନବ ଜୀବନ ଉଦ୍ଦିଷ୍ଟ ନୁହେଁ ଏ ଭୌତିକ କାର୍ଯ୍ୟରେ ଲିପ୍ତ ରହିବା। ସେଥିପାଇଁ ଏଠି ଜଡ଼ଚର୍ଯ୍ୟା ଜଡ଼ଯୋଗ ଋଷଭଦେବ ପାଳନ କରୁଛନ୍ତି, ଯଦିଓ ସେ ଯୁଗରେ ସେ ଜଡ଼ଯୋଗ ଆଚରଣ କରିଥିଲେ, କିନ୍ତୁ ପ୍ରଭୁପାଦ ମହାରାଜ କହୁଛନ୍ତି ବର୍ତ୍ତମାନ ଯୁଗରେ ସେ ସମ୍ଭବ ନୁହେଁ, ବର୍ତ୍ତମାନ ହଉଛି ଭକ୍ତି ଯୋଗ ହଉଛି ଶ୍ରେଷ୍ଠ ଯୋଗ। ତେଣୁ ଏଇ ଜଡ଼ଯୋଗ ବିଷୟରେ ପ୍ରଭୁପାଦ ମହାରାଜ କହୁଛନ୍ତି, ଉଦାହରଣ ଦେଉଛନ୍ତି ଯେ ଶରୀରକୁ ବିଭିନ୍ନ ପ୍ରକାର କ୍ଲେଶ ଦବା, ବିଭିନ୍ନ ପ୍ରକାର କଷ୍ଟ ପ୍ରଦାନ କରିବା, ଇଏ ଜଡ଼ଯୋଗର ଲକ୍ଷଣ ହଉଛି ସେଇଟା। ଆମେ ଶରୀରକୁ ସମସ୍ତ ପ୍ରକାର କେମିତି ଭୋଗ ଉପଭୋଗ ଦବା ପାଇଁ ସେଥିପାଇଁ ଆମେ ବ୍ୟବସ୍ଥା କରୁଛେ। ଆମର ବର୍ତ୍ତମାନ ସମାଜରେ ଯାହା ସବୁ ବ୍ୟବସ୍ଥା ରହୁଛି, କେମିତି ଆମେ ଅଧିକରୁ ଅଧିକ ଉପଭୋଗ କରିପାରିବା, ଆମ ଶରୀରକୁ ଅଧିକରୁ ଅଧିକ ଉପଭୋଗ ଦେଇପାରିବା, ସେଇଟା ହଉଛି ଆମର ଜୀବନର ଲକ୍ଷ୍ୟ ବୋଲି ଭାବୁଛନ୍ତି। କାରଣ ସେମାନେ ନିଜକୁ ଶରୀର ସହିତ ସମ୍ପୃକ୍ତ ମାନେ ପରିଚୟ କରୁଛନ୍ତି, ନିଜର ନିଜର ପରିଚୟ ସେମାନେ ଶରୀର ମାଧ୍ୟମରେ ଦେଉଛନ୍ତି। ନିଜର ପରିଚୟ ଯଦି ପଚାରିଯିବ ତାହେଲେ ସେ କହୁଛନ୍ତି ସେ ହଉଛନ୍ତି ତାଙ୍କର ନାଁ ହଉଛି ଅମକ, ସେ ଅମକ ଦେଶରେ ଜନ୍ମ ହେଇଛି, ତାଙ୍କର ପିତା ମାତା, ଏଇଭଳି ଭାବରେ ପରିଚୟ ପ୍ରଦାନ କରୁଛନ୍ତି। କିନ୍ତୁ ପ୍ରକୃତରେ ଏ ଯୋଉ ପ୍ରକୃତ ଜ୍ଞାନ ଯେତେବେଳେ ପ୍ରାପ୍ତ ହେବେ ସେତେବେଳେ ସେମାନେ ଏ ଶରୀର ଧାରଣାରୁ ଉର୍ଦ୍ଧ୍ୱକୁ ଯିବେ। ପ୍ରକୃତରେ ଆମେ ଏ ଶରୀର ନୁହେଁ, ଇଏ ହଉଛି ପ୍ରାଥମିକ ଆଧ୍ୟାତ୍ମିକ ଜ୍ଞାନ ହଉଛି ଏଇଟା। ତେଣୁ ସେଇଥିପାଇଁ ଭଗବତ ଗୀତାରେ ଭଗବାନ ଯେତେବେଳେ ଅର୍ଜୁନଙ୍କୁ ପ୍ରଥମେ ଜ୍ଞାନ ପ୍ରଦାନ କରୁଛନ୍ତି ଦ୍ୱିତୀୟ ଅଧ୍ୟାୟରେ, ସେତେବେଳେ ଭଗବାନ ପ୍ରଥମେ କହୁଛନ୍ତି ଯେ ମାତ୍ରା ସ୍ପର୍ଶାସ୍ତୁ କୁନ୍ତେୟ ଶୀତୋଷ୍ଣ ସୁଖ ଦୁଃଖରା ଆଗମା ପାଇନୁ ନିତ୍ୟାସ୍ତାଂ ତିଦିକ୍ଷସ ଭାରତ। ଆମେ ଶରୀରରେ କେମିତି ଟିକେ ଅସୁବିଧା ହେଲେ ଆମେ ଚେଷ୍ଟା କରୁଛେ କେମିତି ସେ ଅସୁବିଧା ଦୂର କରିବା, ଶରୀରକୁ ଯେତେ ଅଧିକରୁ ଅଧିକ ସୁବିଧା ଯୋଗାଇବା ପାଇଁ ଆମେ ସବୁବେଳେ ଚେଷ୍ଟା କରୁଛେ। କିନ୍ତୁ ଭଗବାନ କହୁଛନ୍ତି ଯେ ପ୍ରକୃତରେ ଏସବୁକୁ ଆମେ ସହି ନେବା କଥା, ଶରୀରକୁ ଆମର ମାତ୍ରା ପ୍ରଶ୍ୱାସ, ଆମର ଏ ଶରୀର ଯୋଉ ରହିଛି ଏଭଳି ଭାବେ ସୃଷ୍ଟି ହେଇଛି ଯେ ଏଇ ଯୋଉ ଭୌତିକ ଜଗତରେ ପାଞ୍ଚଟି ତନ୍ମାତ୍ର ରହିଛି, ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ। ଏଇ ଶବ୍ଦ ଏଇ ପାଞ୍ଚଟି ମାତ୍ର ସ୍ପର୍ଶାସ୍ତୁ କୁହନ୍ତି, ଏଇ ତାର ସ୍ପର୍ଶ ପାଇଁ ଆମର ଏ ଶରୀର ସୃଷ୍ଟି ହେଇଛି। ଇଏ ଶୀତ ଦିନ ଆସିଲେ ଏ ଶରୀର ଏଭଳି ସୃଷ୍ଟି ହେଇଛି ଯେ ଶୀତ ଦିନ ଆସିଲେ ଆମେ ଥଣ୍ଡା ଲାଗିବ, ଏବଂ ଉଷ୍ମ ଗରମ ଦିନ ଆସିଲେ ଆମକୁ ଗରମ ଲାଗିବ। ଏଇ ଶରୀର ସେଭଳି ଭାବରେ ସୃଷ୍ଟି ହେଇଛି। କିନ୍ତୁ ଭଗବାନ କହୁଛନ୍ତି ଯେ ଆମକୁ ତାଙ୍କୁ ତିତିକ୍ଷସ ଭାରତ ଆମେ ତାକୁ ସହି ନେବାକୁ ପଡିବ। ଶୀତୋଷ୍ଣ ସୁଖ ଦୁଃଖଦା, ଯୋଉ ଶୀତରେ ଶୀତ ଦିନରେ ଯୋଉ ଥଣ୍ଡା ପାଣିଟା ଆମକୁ ଖରାପ ଲାଗୁଛି ବା ଶରୀର ପ୍ରତି ଅନୁକୂଳ ନୁହେଁ, ସେ ଯେତେବେଳେ ଗ୍ରୀଷ୍ମ ଦିନ ଆସିଯାଉଛି ସେଇ ଥଣ୍ଡା ପାଣି ଆମକୁ ଶରୀର ପାଇଁ ଅନୁକୂଳ ହେଇଯାଉଛି। ତେଣୁ ଏ ସବୁ ଭଗବାନ କହୁଛନ୍ତି ଆଗମ ଅପାୟନ ନିତ୍ୟ ଅନିତ୍ୟ, ଏମାନେ ସବୁ ଅନିତ୍ୟ। ଏ ଶୀତ ଉଷ୍ଣ ସୁଖ ଦୁଃଖ ଏସବୁ ଆସିବାର ଯିବ, ତେଣୁ ଆମେ ସେଟାକୁ ସହି ନେବା ପାଇଁ ଚେଷ୍ଟା କରିବା। ଇଏ ହେଉଛି ପ୍ରକୃତ ଆଧ୍ୟାତ୍ମିକ ବିଦ୍ୟା, ପ୍ରାଥମିକ ବିଦ୍ୟା ହେଉଛି ଏଇଟା। ଆମେ ଶରୀର ସହିତ ନିଜ ଚେତନ ନିଜ ଚେତନାକୁ ନ ଯୋଗ କରିକିରି ଆମେ ଶରୀରର ଉର୍ଦ୍ଧକୁ ଆତ୍ମା ସମ୍ବନ୍ଧ ଚିନ୍ତାରେ ଆମେ ରହିବା କଥା। ତେଣୁ ଇଏ ହେଉଛି ପ୍ରାଥମିକ ଆବଶ୍ୟକତା ହେଉଛି ଏଇଟା। ତେଣୁ ପ୍ରଥମେ ଭଗବାନ କଥା କହୁଛନ୍ତି ତ୍ରିମାତ୍ରା ସ୍ପର୍ଶାସ୍ତୁ କୁନ୍ତି ଶୀତୋଷ୍ଣ ସୁଖ ଦୁଃଖ ଆଗମ ପାଇନ ନିତ୍ୟା ତାଂ ଦୀକ୍ଷସ ଭାରତ। ତେଣୁ ଆମର ଦେଖିବା ସାଂଖ୍ୟ ଯୁଗରେ କପିଳଦେବ ଶ୍ରୀମଦ ଭାଗବତର ତୃତୀୟ ସ୍କନ୍ଧରେ ଯେତେବେଳେ ପ୍ରବଚନ ଦେଉଛନ୍ତି ମାତା ଦେବୋତ୍ତିଙ୍କୁ, ସେ ମଧ୍ୟ ସେ କଥା କହୁଛନ୍ତି ଯେ ସାଧୁ କହିଲେ କାହାକୁ ବୁଝାଏ ନା ତିତିକ୍ଷବ କାରୁଣିକ ସୁହୃଦଂ ସର୍ବଦୈ ନାମ ଅଜାତ ଶତ୍ରବ ଶାନ୍ତା ସାଧବ ସାଧୁ ଭୂଷଣ। ଇଏ ହେଉଛି ସାଧୁର ଲକ୍ଷଣ। ପ୍ରଥମ ହେଉଛି ତିତିକ୍ଷା, ତିତିକ୍ଷବ କାରୁଣିକ, ଖାଲି ଯେ ଜଣେ ସବୁ ସହି ନବ ତା ନୁହେଁ, କାରୁଣିକ ତା ସେ ଯେତେ ଅନ୍ୟମାନେ ତାଙ୍କ ପ୍ରତି ଦୁର୍ବ୍ୟବହାର କଲେ ମଧ୍ୟ ତାଙ୍କ ପ୍ରତି ସେ କରୁଣା କରିବେ। ଇଏ ହେଉଛି ସାଧୁର ଲକ୍ଷଣ, ସବୁକିଛି ଖାଲି ସହି ନେବେ ତା ନୁହେଁ, ସେମାନଙ୍କ ପାଇଁ ମଧ୍ୟ ତାଙ୍କ ପାଇଁ କରୁଣା ପ୍ରକାଶ କରିବେ, କରୁଣା କରିବେ ତାଙ୍କ ପ୍ରତି। ଯେମିତି ଆମେ ଦେଖିବା ହରିଦାସ ଠାକୁର, ହରିଦାସ ଠାକୁରଙ୍କୁ ମାନେ କାଜି ତାଙ୍କୁ ଦଣ୍ଡାଦେଶ ଦେଲେ ଯେ 22ଟି ବଜାରରେ ତାଙ୍କୁ ବେତ୍ରାଘାତ କରାଯିବ। ତାଙ୍କର ଦୋଷ କଣ ନା ସେ ଭଗବାନଙ୍କର ନାଁ ଗ୍ରହଣ କରୁଥିଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏ ଭଗବାନଙ୍କ ନାମ କାଜି କହିଲେ ତମେ କାହିଁକି ହିନ୍ଦୁମାନଙ୍କର ନାମ ଭଗବାନଙ୍କର ନାମ ନଉଛ? ତେଣୁ ହରିଦାସ ଠାକୁର କହିଲେ ଯେ ଆପଣ ତ ଅନ୍ୟମାନେ ହିନ୍ଦୁମାନଙ୍କୁ ପୁଣି ତାକୁ ମୁସଲମାନ କରୁଛନ୍ତି, ତାହେଲେ ଆପଣ ଯଦି ତାଙ୍କୁ ମୁସଲମାନ ମାନଙ୍କ ଧର୍ମ ନାମ ଭଗବାନଙ୍କ ନାମ ନେବା ପାଇଁ ଚାହୁଁଛନ୍ତି, ତାହେଲେ ମୁଁ ମୁସଲମାନ ଜଣେ ହିନ୍ଦୁ ଭଗବାନଙ୍କ ନାମ ନେଲେ ଅସୁବିଧା କ'ଣ? କିନ୍ତୁ ପ୍ରକୃତରେ ଇଏ ବାହାର ଲୋକମାନଙ୍କୁ ଜଣେଇବା ପାଇଁ ଏଇଟା କହିଲେ, କିନ୍ତୁ ପ୍ରକୃତରେ ଭଗବାନ ହେଉଛନ୍ତି ଏକ। ଭଗବାନଙ୍କର ହିନ୍ଦୁଙ୍କର ଭଗବାନ ଜଣେ ବା ମୁସଲମାନ ମାନଙ୍କର ଭଗବାନ ଆଉ ଜଣେ ଏସବୁ ନୁହନ୍ତି। ଭଗବାନ ଭଗବତ ଗୀତାରେ କହୁଛନ୍ତି ଯେ ସର୍ବଜୋନିଷୁ କୌନ୍ତେୟ ମୂର୍ତ୍ତେ ସମ୍ଭ୍ରମ ଦି ଯାହା ତାସଂ ବ୍ରହ୍ମ ମହଜୋନିର ଅହଂ ବୀଜପ୍ରଦ ପିତା। ଖାଲି ଯେ ମନୁଷ୍ୟମାନଙ୍କର କଥା କହୁନାହାନ୍ତି, ସର୍ବଜୋନି କହିଲେ ଯେତେ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ସମସ୍ତଙ୍କର ବୀଜ ପ୍ରଦାନକାରୀ ପିତା ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ କୃଷ୍ଣଙ୍କୁ ଯେ ହିନ୍ଦୁ ଦେବତା ବୋଲି କହିବାଟା ଏଇଟା ପ୍ରକୃତରେ ଯେହେତୁ ସେମାନଙ୍କର ଜ୍ଞାନ ସୀମିତ ଜ୍ଞାନ, ତେଣୁ ସେଇ ସୀମିତ ଜ୍ଞାନ ଥିବା ହେତୁ ସେମାନେ ସେଇଭଳି ଭାବରେ ଚିନ୍ତା କରୁଛନ୍ତି। ବର୍ତ୍ତମାନ ଯୁଗରେ ଯୋଉ ଧର୍ମ ନାମରେ ବିଭିନ୍ନ ପ୍ରକାର ଗଣ୍ଡଗୋଳ ସବୁ ଚାଲିଛି ସୃଷ୍ଟି ହେଉଛି, ଏ ଯୋଉ ଯୋଉ ଏଇ ସବୁ ଛଳ ଧର୍ମ ଭାଗବତରେ ସେଥିପାଇଁ କହୁଛି ଧର୍ମ ପ୍ରୋଜିତ କୈତବୋତ୍ର, ଏ ସମସ୍ତ ଛଳ ଧର୍ମକୁ ବାଦ ଦିଆଯାଇକି ପ୍ରକୃତ ଧର୍ମ ବିଷୟରେ ଆଲୋଚନା କରାଯାଉଛି। ତେଣୁ ପ୍ରକୃତ ଧର୍ମ ଯେହେତୁ କାଜି ଜାଣିନାହାନ୍ତି, ତେଣୁ ହରିଦାସ ଠାକୁର ତାଙ୍କୁ ସେଇଭଳି ଭାବରେ କହିଥିଲେ, କିନ୍ତୁ ହରିଦାସ ଠାକୁର କଥା କାଜି ନ ମାନିକିରି ତାଙ୍କୁ ଦଣ୍ଡ ପ୍ରଦାନ କଲେ ଯେ ତମକୁ 22ଟି ବଜାରରେ ତୁମକୁ ବେତ୍ରାଘାତ କରାଯିବ। ତେଣୁ ଯେଉଁମାନେ ତାଙ୍କୁ ବେତ୍ରାଘାତ କରୁଥିଲେ 22ଟି ବଜାରରେ, ସେମାନେ ଯେତେ ବେତ୍ରାଘାତ କଲେ ମଧ୍ୟ ହରିଦାସ ଠାକୁରଙ୍କର କୌଣସି କଷ୍ଟ ସେ ଅନୁଭବ କରୁନଥିଲେ, କାରଣ ସେ ଭଗବାନଙ୍କର ନାମ ସବୁବେଳେ ନେଉଥିଲେ। ଏବଂ ସେ ଭଗବାନ ପ୍ରାର୍ଥନା କରୁଥିଲେ ଯେ ଏମାନେ ଜାଣିପାରୁନାହାନ୍ତି ଯେ କିଭଳି ଅନ୍ୟମାନଙ୍କ ପ୍ରତି ସେ ଦ୍ରୋହ ଆଚରଣ କରୁଛନ୍ତି, ତେଣୁ ଭଗବାନ ପ୍ରାର୍ଥନା କରୁଥିଲେ ଏମାନଙ୍କୁ କରୁଣା କରିବା ପାଇଁ। ତେଣୁ ଇଏ ହେଉଛି ସାଧୁଙ୍କର ଲକ୍ଷଣ। ଆମେ ଦେଖିବା ଖ୍ରୀଷ୍ଟିଆନ ଧର୍ମରେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କୁ ଦଣ୍ଡ ପ୍ରଦାନ କରାଗଲା, କାହିଁକି ନା ସେ ଭଗବାନଙ୍କ କଥା ପ୍ରଚାର କଲେ, ସେଥିପାଇଁ ତାଙ୍କୁ ଦଣ୍ଡ ପ୍ରଦାନ କରାଗଲା। ତେଣୁ ଯେଉଁମାନେ ଭଗବାନଙ୍କର ଭକ୍ତ ହେବେ, ଯେଉଁମାନେ ସାଧାରଣତଃ ଭୌତିକ ଜଗତ ଅଭକ୍ତରେ ପରିପୂର୍ଣ୍ଣ ସମସ୍ତେ ଯୋଉ ରହିଛନ୍ତି ସେମାନେ ହେଉଛନ୍ତି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ତେଣୁ ସମସ୍ତେ ଭଗବାନଙ୍କର ବିରୁଦ୍ଧରେ ସମସ୍ତେ ରହିଛନ୍ତି। ତେଣୁ ଯେଉଁମାନେ ଭଗବାନଙ୍କର ଶରଣରେ ଯିବେ, ତେଣୁ ଏ ଅନ୍ୟ ଲୋକମାନେ ସମସ୍ତେ ଭଗବାନଙ୍କର ଭକ୍ତଙ୍କ ବିରୁଦ୍ଧରେ ସମସ୍ତେ ଯିବେ। ଇଏ ହେଉଛି ଭୌତିକ ଜଗତର ପ୍ରକୃତି ହେଉଛି ସେଇଟା। ସେଥିପାଇଁ ଭଗବାନ କହୁଛନ୍ତି ଶ୍ରୀମଦ ଭାଗବତ ପ୍ରଥମ ସ୍କନ୍ଧ तृतीय अध्याय 28 श्लोक रे भगवान सुत गोस्वामी कहिसेंती जे एते चांस कलापुंस कृष्णस्तु भगवान स्वयं इंद्रारि व्याकुलं लोकं गृडयन्ति जुगे जुगे। इंद्रंकर हरि इंद्र कहिले जो माने भगवान कर भक्त से माने होसन देवता बिल कह जाउची एवं तांकर हरि कहिले जो माने राक्षस से माने सबळे भक्त मान के विरुद्ध रे लागिवे किंतु भक्त मान के विरुद्ध लागिले मध्ये हम भक्त तांके प्रति कृपा करिवे ये होची तितिक्षव कारुणिक खाली जो सही नेबे तांकर जो अपराध सब खाली सही नेबे तांके तांके प्रति कृपा करिवे तो कपिलदेव कहसंती तितिक्षव कारुणिक सुहृदं सर्वदेहिना समस्त जीव प्रति खाली जो मनुष्य मान प्रति से सुहृद ता बंधु तांके समस्त जीव 84 लक्ष प्रकार जीव समस्त पाई से सुहृदं सर्वदेहिना एवं साधु कर के शत्रु न थांते अजात शत्रु तेणु कर से शांता एटी मध्य आम देखा भगवान विषय कह जाऊ से स्वस्थ प्रशांत प्रशांतकरण परिमुक्त संग प्रशांत प्रशांत अवस्था आसव से आम बर्तमान अशांत अवस्था अच्छे कहीं अशांत अवस्था अच्छे ना सब त्रिगुण द्वारा त्रिगुण प्रतिक्रिया आम अशांत अवस्था सब रोचे सत्व रज तम त्रिगुण प्रतिक्रिया आम अशांत अवस्था रोचे किंतु ये त्रिगुण ऊर्ध को जब आम जावा से प्रशांत स्तर प्राप्त हवा तेणु ये जड़ जग जो अभ्यास करते ऋषभ देव से प्रशांत करण मन से सब आनंद शांति प्राप्त होते तेणु ये हूँ साधु लक्षण अजात शत्रु शांत साधव साधु भूषण तेणु जो जो प्राथमिक आध्यात्म विद्या ज्ञान जानिया पहले आमको जानिया पड़ो जो प्रकृत आमर ए शरीर प्रति जो आसक्ति रही शरीर प्रति आसक्ति थू आम ये भौतिक जगत में जन्म मृत्यु जराव्याधि दुख भोग कर चलुचे किंतु ये शरीर जो आसक्ति अच्छे से आसक्ति ऊर्ध को जीवाई हेल्ले शरीर को किसी क्लेश प्रदान करने को पड़ो तेना प्रभात महाराज कहते ये जो जड़ योग क्रिया जो आचरण करते ऋषभ देव से विभिन्न प्रकार उपाय सब रही गोटे उपाय से कहते जे आमर जो मुंडे सब केश अच्छी साधारण आम केश ब्लेड साहुर साहबे कि कौन करती ना से केश को गोटी गोटी करी उपाड़ी करी कष्ट देकरी क्षय रुहती ये भाव में विभिन्न तपस्या विषय वर्णना कर भागवत पत्र स्कंदर से विषय कहुई जड़ भरत राजा रघुवण को कही रघुवणी तत्तपसा न जाति न चेज्या निर्वापणा गुहत बा न छंदसा नैव जलाग्नि सूर्य बिना महत्पाद रजोभिषेकम जल अग्नि शीत दिन थंडा थी चार थंडा थी कि जो मैंने तपस्या करेंगे शरीर को क्लेश देवाप चाहते जल भितर बहुत थंडा जल भितर पड़ी बुड़ी रही योग आचरण कर एवं से भाव खरा दिन जो बहुत गरम होते से चारिपटे निया लगे भितर बस तपस्या करते तेणु ये विभिन्न प्रकार जो शरीर को क्लेश दि जाऊँगी जड़ जोग मध्यम से भाव ऋषभदेव निजक से भाव तपस्या आचरण करते से अवधूत वेश रोते अवधूत वेश कहे कौन सी मानने वस्त्र किसी परिधान कर उल्लग्न अवस्था रोते अवधूत अवस्था वर्णना कर शरीर वर्णना करश दाढ़ी ये सब बहुत लंबा लंबा होती से उल्लग्न अवस्था भ्रमण करते तेणु साधारण लोक मैंने भावती ये होती गोटे पगल व्यक्ति तेणु किए गोटे काप करते किए परिश्रम करते कि प्रतिवाद कर आम साधारण से जो भगवान भक्त हाप भगवान चैतन्य महाप्रभु जो शिक्षाष्टम दे तृतीय अष्टकम जो रही तृतीय श्लोक जो रही है तृणादपि सुनिचेन तरुणी सहिष्णुना अमानीन मानदेन कीर्तनीय सदाहरी ये जो भगवान नाम कीर्तन करने तो यही अवस्था को आसिया पड़ो तृणादपि सुनिचेन निजक तृण ठारज को नीच मन करा पड़ो एवं तरुणी सहिष्णुना तरु वृक्ष जो भाव सहन सही जाऊ सब सही जाऊ खरा दिने से तार जल का मगुना बा जड़े तार वृक्ष काटिदे सी प्रतिवाद करूना एमती कि जड़े जी गच को काटिदे सी जो काटि नपार कि विश्राम चाहिए से खरार खरार मुक्त हाँपाई खरार मानने रक्षा पायापी से गच छाई तले आश्रय नौ तेनाली भाव में तरु कौन प्रतिवाद करूनी तेनाली आमको से स्तर को जीवा पड़े तरुणी सही शुणा ଏବଂ ନିଜେ କୌଣସି ମାନ ଦାବି ନ କରି ଅମାନିନା ଏବଂ ଅନ୍ୟମାନଙ୍କୁ ମାନ ପ୍ରଦାନ କରି ଅମାନିନା ମାନ ଦେନ ଏହି ସ୍ତରକୁ ଜଣେ ଆସିଲେ ଭଗବାନଙ୍କର କୀର୍ତ୍ତନ କରିବା ପାଇଁ ସେ ଯୋଗ୍ୟ ହବ। ସେଥିପାଇଁ କୁହାଯାଉଛି ଅମାନିନା ମାନ ଦେନ କୀର୍ତ୍ତନୀୟ ସଦାହାରି। ତେଣୁ ଏଇ ଯୋଉ ସହିବା ଯୋଉ ରହିଛି ସହିବା ଯୋଉ ଇଏ ଯୋଉ ମାନେ ସହିବାର ଆବଶ୍ୟକତା ଯୋଉ ରହିଛି ଶରୀରକୁ କେମିତି ଆମେ ସହି ନବା ସବୁ ଜିନିଷ ସେ କଥା ସେ ଋଷଭଦେବ ସମସ୍ତଙ୍କୁ ଶିକ୍ଷା ଦଉଥିଲେ। ତେଣୁ ସେ ବର୍ଣ୍ଣନା କରାଯାଇଛି ଶ୍ରୀମଦ ପଞ୍ଚମ ସ୍କନ୍ଧରେ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଯେ ଏମିତିକି ସେ ନିଜର ପିଷ୍ଠାରେ ମଧ୍ୟ ସହନ କରୁଥିଲେ। ତେଣୁ ତାଙ୍କୁ ଆଉ କିଏ ଡିଷ୍ଟର୍ବ କରିବେ ନାହିଁ ବା କିଏ ତାଙ୍କ ପାଖକୁ ଯିବେ ନାହିଁ ତାଙ୍କୁ ଡିଷ୍ଟର୍ବ କରିବେ ନାହିଁ ସେଥିପାଇଁ ସେ ମଧ୍ୟ ଏଇଭଳି ବ୍ୟବସ୍ଥା କରୁଥିଲେ। କିନ୍ତୁ ଯଦିଓ ସେ ନିଜର ବିଷ୍ଠାରେ ସ୍ନାନ କରୁଥିଲେ କିନ୍ତୁ ତାଙ୍କର ବିଷ୍ଠା ଆମର ସାଧାରଣ ଲୋକମାନଙ୍କ ଭଳି ବିଷ୍ଠା ନଥିଲା କାରଣ ସେ ହେଉଛନ୍ତି ଭଗବାନଙ୍କର ଅବତାର। ଭଗବାନଙ୍କର ଅବତାର କହିଲେ ତାଙ୍କର କୌଣସି ମଳ ନାହିଁ ଅମ୍ଳାନ କୁହାଯାଉଛି। ତେଣୁ ତାଙ୍କର ଯଦିଓ ସେ ବାହାରକୁ ଦେଖିବା ପାଇଁ ସେ ଜଣାପଡ଼ୁଥିଲା ଏ ବିଷ୍ଠାରେ ସ୍ନାନ କରୁଛନ୍ତି ଅତି ଅପରିଷ୍କାର ସ୍ଥାନରେ ରହୁଛନ୍ତି କିନ୍ତୁ ପ୍ରକୃତରେ ସେ ବିଷ୍ଠା ଏତେ ସୁଗନ୍ଧିଯୁକ୍ତ ଥିଲା ଯାହା ବହୁତ ଅନେକ ମାଇଲ ଦୂରକୁ ମଧ୍ୟ ସେ ସୁଗନ୍ଧି ବ୍ୟାପ୍ତ ହଉଥିଲା। ତେଣୁ ତାଙ୍କୁ ଏଠି ପ୍ରବାଦ ତାଙ୍କୁ ପରମହଂସ ସ୍ତରରେ ଯେଉଁମାନେ ଅଛନ୍ତି ସେମାନେ ଋଷଭଦେବଙ୍କୁ ଚିହ୍ନି ପାରୁଥିଲେ ସାଧାରଣ ଲୋକମାନେ ବୁଝିପାରିବେ ନାହିଁ। ସାଧାରଣ ଲୋକମାନଙ୍କର ଯୋଉ ଆମର କୁହାଯାଇଛି ଯୋଉ ଆତ୍ମାସ୍ତରର ଜିନିଷ ଆତ୍ମାସ୍ତରର ସମ୍ବନ୍ଧୀୟ ଖୁବ୍ କ୍ୱଚିତ ଲୋକ ଜ୍ଞାନ ପ୍ରାପ୍ତ ହୁଅନ୍ତି। ଯେମିତି କୁହାଯାଇଛି ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧ ହେ ଯତତାମ ଅଭିସିଦ୍ଧାନାମ କଶ୍ଚିତ୍ ମାଂ ବ୍ୟତି ତତ୍ତ୍ୱତା। ହଜାର ହଜାର ଲୋକମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ସେହିଭଳି ଭାବରେ ହଜାର ହଜାର ସିଦ୍ଧ ଲୋକମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି ବା ଆତ୍ମା ବିଷୟ ଜ୍ଞାନ ସେମାନେ ପ୍ରାପ୍ତ ହୁଅନ୍ତି। ତେଣୁ ଏଇ ଯୋଉ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଯେଉଁମାନେ ପ୍ରାପ୍ତ ହୁଅନ୍ତି ସେମାନଙ୍କୁ ପରମହଂସ ସ୍ତର ବୋଲି କୁହାଯାଉଛି। ହଂସ ଆମେ ଦେଖିବା ହଂସ ଗୋଟେ ସବୁ ଜୀବମାନଙ୍କ ଭିତରେ ଆମେ ଦେଖିବା ତିନି ପ୍ରକାର ଜୀବ ରହିଛନ୍ତି ସତ୍ଵ ରଜ ତମ ତ୍ରିଗୁଣ ମିଶ୍ରିତ ରହିଛି ସବୁ ମାନେ ଉତ୍ତମ ମଧ୍ୟମ ଏବଂ ଅଧମ ତିନିଟି କ୍ୟାଟେଗୋରୀ ତିନୋଟି ଶ୍ରେଣୀର ଜୀବ ରହିଛନ୍ତି। ତେଣୁ ପକ୍ଷୀମାନଙ୍କ ଭିତରେ ମଧ୍ୟ ସବୁଠୁ ଶ୍ରେଷ୍ଠ ଶ୍ରେଣୀର ଜୀବ ହେଉଛନ୍ତି ହଂସ ଏବଂ ସବୁଠାରୁ ନୀଚ ଶ୍ରେଣୀର ଜୀବ ହେଉଛନ୍ତି କାକ। ତେଣୁ କୁହାଯାଇଛି ଶ୍ରୀମଦ ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ନ ତତ୍ ବଚଶ୍ଚିତ୍ର ପଦଂ ହରେର୍ଯଶୋ ଜଗତ୍ ପବିତ୍ରଂ ପ୍ରଗୃଣୀତ କରିଛି ତତ୍ ବାୟସଂ ତୀର୍ଥ ମୁସନ୍ତି ମାନସା ନତ୍ର ହଂସା ନିରମନ୍ତି ଶିକ୍ଷା। ବାୟସ ମାନେ କୁଆ ଏବଂ ହଂସ ଦୁଇ ଜଣଙ୍କର ବର୍ଣ୍ଣନା କରାଯାଇଛି ଶ୍ରୀମଦ ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ନାରଦ ମୁନି ବ୍ୟାସଦେବଙ୍କୁ ଏ କଥା ଶିକ୍ଷା ଦେଇଛନ୍ତି ଯେ ଯୋଉ ନ ଯତ୍ ବଚଶ୍ଚିତ୍ର ପଦ ହରେର୍ଯଶୋ ବର୍ତ୍ତମାନ ଆମେ ଦେଖିବା ସାରା ପୃଥିବୀରେ ବହୁତ ପ୍ରକାର ବହୁତ ଲୋକମାନଙ୍କୁ ଦିଆଯାଉଛି ପ୍ରାଇଜ୍ ଦିଆଯାଉଛି କାହାକୁ ନୋବେଲ ପ୍ରାଇଜ୍ ଦିଆଯାଉଛି ଲିଟରେଚରରେ ବା ଅନ୍ୟାନ୍ୟ ବିଭିନ୍ନ ପ୍ରକାର ପୁରସ୍କୃତ ସେମାନେ ହଉଛନ୍ତି କିନ୍ତୁ ଯୋଉଠି ଭଗବାନଙ୍କର କଥା କୁହାଯାଉନି ବା ଭଗବାନଙ୍କର ଗୁଣଗାନ କରାଯାଉନି ନ ଯତ୍ ବଚଶ୍ଚିତ୍ର ପଦ ହରେର୍ଯଶୋ କିନ୍ତୁ ଚିତ୍ରପଦ ମାନେ ବହୁତ ସୁନ୍ଦର ଭାବରେ ଆଳଙ୍କାରିକ ଭାବରେ ବା ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଉଛି କିନ୍ତୁ ସେଠି ଭଗବାନଙ୍କର ଯଶ ବର୍ଣ୍ଣନା କରାଯାଉ ନାହିଁ। ତେଣୁ ନାରଦ ମୁନି କହୁଛନ୍ତି ଯେ ନ ଯତ୍ ବଚଶ୍ଚିତ୍ର ପଦ ହରେର୍ଯଶୋ ଜଗତ୍ ପବିତ୍ରଂ ପ୍ରଗୁଣିତ କରିଛି ଭଗବାନଙ୍କର ବିଷୟରେ ଯୋଉଠି ବର୍ଣ୍ଣନା କରାଯାଉଛି ସେ ଜଗତକୁ ପବିତ୍ର କରିଦେଉଛି କିନ୍ତୁ ଯୋଉଠି ଭଗବାନଙ୍କ ବିଷୟରେ ବର୍ଣ୍ଣନା ନାହିଁ ଖାଲି ଆଳଙ୍କାରିକ ଭାବରେ ବହୁତ ଜିନିଷ ବର୍ଣ୍ଣନା କରାଯାଉଛି ଯେମିତି ଆଜିକାଲି ଆମେ ନୋବେଲ ପ୍ରାଇଜ୍ ଦିଆଯାଉଛି ଲିଟରେଚରରେ କିନ୍ତୁ ସେଥିରେ ଭଗବାନଙ୍କ ବିଷୟରେ କିଛି ବର୍ଣ୍ଣନା କରାଯାଉ ନାହିଁ କିନ୍ତୁ ତାକୁ ନାରଦମୁନି କହୁଛନ୍ତି ତତ୍ ବାୟସଂ ତୀର୍ଥ ମୁସନ୍ତି ମାନସା ତାକୁ ବାୟସ ମାନେ କାକ ମାନେ କାଉର ତୀର୍ଥ ବୋଲି କୁହାଯାଉଛି। କାଉ କୋଉ ସ୍ଥାନରେ ରହୁଛି ଆମେ ଦେଖିବା ସବୁଠାରୁ ଅପରିଷ୍କାର ଜାଗାରେ କାଉ ସେଠି ରହୁଥିବ ତାର ଅପରିଷ୍କାର ଖାଦ୍ୟ ସବୁ କ'ଣ କରୁଥିବ କିନ୍ତୁ ନଯତ୍ର ହଂସା ନିରମନ୍ତି ଉଶିକ୍ଷା ହଂସ ପ୍ରକୃତିର ସ୍ୱଭାବର ପକ୍ଷୀମାନେ ସେଠି ସେମାନେ ବସିବେନି। ହଂସ ମାନେ କୋଉଠି ରହିବେ ନା ଯୋଉଠି ସୁନ୍ଦର ଜଳ ଥିବ ପଦ୍ମ ଥିବ ଏଇସବୁ ସ୍ଥାନରେ ସେମାନେ ବିଚରଣ କରିବେ ଏବଂ ହଂସର ଆଉ ଗୋଟେ ପ୍ରକୃତି ବା ହଂସର ଆଉ ଗୋଟେ ଗୁଣ ହଉଛି ଯେ ସେ କ୍ଷୀର ଆଉ ନୀର ଯଦି ମିଶିକି ଥିବ ଦୁଧ ଆଉ ଜଳ ମିଶିକି ଥିଲେ ସେ କେବଳ କ୍ଷୀରଟାକୁ ଗ୍ରହଣ କରି ନୀରଟାକୁ ସେ ତ୍ୟାଗ କରିବ ମାନେ ନୀରଟା ବା ନଳ ଜଳଟାକୁ ସେ ଛାଡ଼ିଦେବ। ତେଣୁ ଇଏ ଭୌତିକ ଜଗତରେ ସାର ଆଉ ଅସାର ଜିନିଷ ମିଶିକି ରହିଛି ଯେଉଁମାନେ ପରମହଂସ ସ୍ତର ବ୍ୟକ୍ତି ସେମାନେ ସାର ଜିନିଷଟାକୁ ଗ୍ରହଣ କରି ଅସାର ଜିନିଷଟାକୁ ତ୍ୟାଗ କରନ୍ତି। ତେଣୁ ଯେଉଁମାନେ ସେଇ ପରମହଂସ ସ୍ତରକୁ ଯାଇଛନ୍ତି ସେମାନେ ଋଷଭଦେବ ଭଗବାନ ଋଷଭଦେବଙ୍କର ତାଙ୍କର ସ୍ତରକୁ ସେମାନେ ବୁଝିପାରନ୍ତି। ସାଧାରଣ ଲୋକମାନେ ଭାବନ୍ତି ସିଏ ହେଉଛନ୍ତି ପାଗଳ ବ୍ୟକ୍ତି, ତେଣୁ କିଏ ତାଙ୍କୁ ଟେକା ପକାଉଛନ୍ତି, କିଏ ତାଙ୍କ ଉପରେ ପରିଷ୍କାର କରୁଛନ୍ତି, ତେଣୁ ଏମାନଙ୍କଠାରୁ ଦୂରେଇ ରହିବା ପାଇଁ ଋଷଭ ଦେବ କ'ଣ କରୁଥିଲେ ନା ନିଜ ବିଷ୍ଠାରେ ମଧ୍ୟ ସ୍ଥାନ କରୁଥିଲେ, ତାହେଲେ ସାଧାରଣ ଲୋକମାନେ ସେଠିକି ଯିବେ ନାହିଁ। ତେଣୁ ସେ କଥା କୁହାଯାଉଛି ଯେ ଯୋ ଭାଇ ଚଚାର ସମଦ୍ର ଜଡ଼ଯୋଗ ଚର୍ଯ୍ୟାମ, ସମଦ୍ର ସମସ୍ତଙ୍କୁ ସେ ସମାନ ଦେଖୁଥିଲେ। ସମଦ୍ର ସେ ଆମେ ବର୍ତ୍ତମାନ ଅସମ ରହିଛେ, ସ୍ତରରେ ଅଛେ, ଆମେ ସମସ୍ତଙ୍କୁ ସମାନ ଦେଖିପାରୁନେ, ଆମେ ସବୁ ଭେଦ କରୁଛେ। ଇଏ ହଉଛି ମାନେ ଗଛ ଲତା ବୃକ୍ଷ ସବୁ ପ୍ରକାର ବିଭେଦ ଆମେ ଦେଖୁଛେ। ସର୍ବଭୂତେଷୁ ଜେନୈକଂ ଭାବଂ ଅବ୍ୟମିକ୍ଷତେ ଅବିଭକ୍ତଂ ଚ ଭୂତେଷୁ ତଜ୍ଞାନ ସାତ୍ତ୍ୱିକଂ ସ୍ମୃତମ। ଇଏ ହଉଛି ସାତ୍ତ୍ୱିକ ଜ୍ଞାନ, ସାତ୍ତ୍ୱିକ ଜ୍ଞାନ ଯେଉଁମାନେ ପ୍ରାପ୍ତ ହେଇଛନ୍ତି ସେମାନେ ଯେତେ ବିଭକ୍ତ ହେଇଥିଲେ ମଧ୍ୟ ତା ଦେହରେ ସେ ଅବିଭକ୍ତ ଜିନିଷଟାକୁ ଦର୍ଶନ କରନ୍ତି। ଆମର ଯେମିତି ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ଯେ ବିଦ୍ୟା ବିନୟ ସମ୍ପନ୍ନୀ ବ୍ରାହ୍ମଣୀ ଭବ୍ୟସ୍ତିନୀ ଶୁଣିଚ ସପାକ ପଣ୍ଡିତା ସମଦର୍ଶିନ। ଯେଉଁମାନେ ପଣ୍ଡିତ ବ୍ୟକ୍ତି ସେମାନେ ସମ ଦର୍ଶନ କରିପାରନ୍ତି, ସମସ୍ତେ ସାଧାରଣତଃ ସେଇଟାକୁ କରିପାରନ୍ତି ନାହିଁ, ସେମାନେ ଅସମ ଦର୍ଶନ କରନ୍ତି, ବିଭିନ୍ନ ପ୍ରକାର ଅଲଗା ଅଲଗା ଭେଦ ଦୃଷ୍ଟିରେ ଦେଖିପାରନ୍ତି। କିନ୍ତୁ ଯେଉଁମାନେ ବହୁତ ଉନ୍ନତ ସ୍ତରରେ ଅଛନ୍ତି, ଯେଉଁମାନେ ପଣ୍ଡିତ ବ୍ୟକ୍ତି ସେମାନେ ଦେଖନ୍ତି ସମାନ ଦର୍ଶନ କରନ୍ତି। କିଭଳି ସମାନ ଦର୍ଶନ କରନ୍ତି ନା ବିଦ୍ୟା ବିନୟ ସମ୍ପନ୍ନ, ସେମାନେ ବିଦ୍ୟା ପ୍ରାପ୍ତ ହୋଇଛନ୍ତି, ଯେଉଁ ବିଦ୍ୟା ଦ୍ୱାରା କି ସେମାନେ ବିନୟ ଭାବ ଜାଗ୍ରତ ହେଉଛି ତାଙ୍କର। ତେଣୁ ଏହି ସ୍ତରକୁ ଆସିଲେ ବିଦ୍ୟା ବିନୟ ସମ୍ପନ୍ନ ସେମାନେ ଗୋଟେ ବ୍ରାହ୍ମଣ ହଉ ବା ଗୋଟେ ଗାଈ ହଉ ବା ଗୋଟେ ହସ୍ତି ହଉ ବା ଗୋଟେ କୁକୁର ହଉ ବା ଗୋଟେ କୁକୁର ଭୋଜି ଚଣ୍ଡାଳ ହଉ, ଆଙ୍କୁ ସମାନ ଭାବରେ ସେ ଦର୍ଶନ କରିପାରିବେ। ଅର୍ଥାତ୍ ସେମାନେ ସେ ଏଇ ଜଡ଼ ଦର୍ଶନ କରୁନାହାନ୍ତି, ସେମାନେ ଆତ୍ମାର ଦର୍ଶନ କରୁଛନ୍ତି। ଯେଉଁ ଆତ୍ମା ଗୋଟେ ବ୍ରାହ୍ମଣର ହୃଦୟରେ ଅଛନ୍ତି, ସେଇ ଆତ୍ମା ମଧ୍ୟ ଯୋଡ଼େ ମାନେ ଗାଈର ହୃଦୟ ଅଛି ବା ସେଇ ଆତ୍ମା ଗୋଟେ କୁକୁରର ହୃଦୟ ଅଛି ବା ସେଇ ଆତ୍ମା ଗୋଟେ ଚଣ୍ଡାଳ ହୃଦୟ ଅଛି, ତେଣୁ ସେମାନେ ଆତ୍ମଦର୍ଶନ କରନ୍ତି। ତେଣୁ ଏଇ ଆତ୍ମଦର୍ଶନ ଯେଉଁମାନେ କରନ୍ତି ସେମାନେ ହେଉଛନ୍ତି ସମଦ୍ର, ସେମାନେ ସେମାନେ ସମସ୍ତଙ୍କୁ ସମାନ ଭାବେ ଦର୍ଶନ କରିପାରିବେ। ଆମେ ବର୍ତ୍ତମାନ କହୁଛେ ଆମେ ଭୌତିକ ଜଗତରେ ଆମର ଯେଉଁ କୁହାଯାଇଛି ସମସ୍ତେ ଭାଇ ଭାଇ ଭଳି ରହିବା, ସେ ଏଭଳି ଭାବରେ ଆମର ବିଚାରଧାରା ରହୁଛି। ଆମର ଯେଉଁ ୟୁନାଇଟେଡ୍ ନେସନ୍ସ ଯେଉଁ ରହିଛି, ଜାତିସଂଘ ଯେଉଁ ରହିଛି, ସେ ଚେଷ୍ଟା କରୁଛି କେମିତି ଏଇ ଗଣ୍ଡଗୋଳ ନ ହବ, ସମସ୍ତେ ମିଳିମିଶି ରହିବେ, ମୈତ୍ରୀ ଭାବ ରହିବେ। ଏଇଭଳି ଭାବରେ ଯେଉଁ ଚିନ୍ତା ରହୁଛି ସେ ଚିନ୍ତାଟା ସମ୍ଭବ କେତେବେଳେ ହବ ନା ଯେତେବେଳେ ଜଣେ ଏହି ସ୍ତରକୁ ଆତ୍ମା ସ୍ତରକୁ ଆସିବ, ସେତେବେଳେ ସେମାନେ କହିବେ ଯେ ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶନ୍ତୁ ମା କଶ୍ଚିତ୍। ସମସ୍ତେ ଏହି ସ୍ତରକୁ ଆସିପାରିବେ ଯଦି ସେମାନେ ଆତ୍ମାସ୍ତରର ଜ୍ଞାନ ପ୍ରାପ୍ତ ହେଇପାରିବେ। ଆତ୍ମାସ୍ତର ଜ୍ଞାନ ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଶରୀର ଚେତନାରେ ଯେଉଁମାନେ ଅଛନ୍ତି ସେମାନେ କେବେ ହେଲେ ଏହି ସମ ଦର୍ଶନ କରିପାରିବେ ନାହିଁ। କିନ୍ତୁ ଯେହେତୁ ଜଡ଼ଭରତ ସେ ଆତ୍ମାସ୍ତରକୁ ପ୍ରାପ୍ତ ହେଇଥିଲେ, ଅବଶ୍ୟ ସେ ହେଉଛନ୍ତି ଭଗବାନଙ୍କର ଅବତାର, ତେଣୁ ସେ ଆମକୁ ଦେଖିବା ପାଇଁ ସେସବୁ ମାନେ କାର୍ଯ୍ୟ କରିକି ଯାଉଛନ୍ତି। ଯଦି ଯଦି ଆଚରେ ଶ୍ରେଷ୍ଠ ତତ୍ତ୍ୱ ଦେବେ ତରଜନ, ଯେଉଁମାନେ ଉଚ୍ଚ ସ୍ଥାନରେ ଯେଉଁମାନେ ଅଛନ୍ତି, ଯେଉଁମାନେ ଶ୍ରେଷ୍ଠ ବ୍ୟକ୍ତି ଅଛନ୍ତି, ସେମାନେ ଯେଉଁ ଭାବରେ ଆଚରଣ କରିବେ ଅନ୍ୟ ସାଧାରଣ ଲୋକମାନେ ତାଙ୍କୁ ଅନୁକରଣ କରିବେ। ତେଣୁ ସେଥିପାଇଁ ସେ ତାଙ୍କ ବିଷୟରେ କୁହାଯାଉଛି ଯେ ଯେଉଁ ଚଚାର ସମଦ୍ର ଜଡ଼ଯୋଗ ଚର୍ଯ୍ୟାମ ଯତ୍ ପାରମହଂସ୍ୟମ ଋଷୟ ପଦମ ଆମନନ୍ତି। ଏହି ପାରମହଂସ ସ୍ତରକୁ ଯେଉଁ ରହିଛି, ଏ ପାରମହଂସ ସ୍ତରକୁ ଜଣେ ଗଲେ ହିଁ ଏସବୁ ଜିନିଷ ଜାଣିପାରେ। ପରମହଂସ ସ୍ତରକୁ ନଗଲେ ଆମେ ଶରୀର ଚେତନାରେ ଯେଉଁମାନେ ଅଛେ ଆମେ ସେ ବିଷୟରେ ଆମେ ଜ୍ଞାନ ପ୍ରାପ୍ତ ହେଇପାରିବା ନାହିଁ। ସେଥିପାଇଁ ଆମର ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ଦ୍ୱିତୀୟ ଶ୍ଳୋକରେ ସେ କଥା କୁହାଯାଉଛି ଯେ ଧର୍ମ ପ୍ରୋଜ୍ଜିତ କୈତବୋତ୍ର ପରମ ନିର୍ମ ଶରଣାଂ ସଥା ବେଦ୍ୟମ ବାସ୍ତମତ ବସ୍ତୁ ଶ୍ରୀବଦମ ତାପତ୍ର ମୁନିଣ ଶ୍ରୀମଦ୍ ଭାଗବତେ ମହାମୁନି କୃତେ କିମ୍ବା ପରମେଶ୍ୱର ସତ୍ୟ ହୃଦୟ ହୃଦୟ ତତ୍ର କୃତି ହି ସୁଷ୍ଠ ସୁଭି ତତ୍କ୍ଷଣ। ଇଏ ହେଉଛି ପରମ ନିର୍ମତ୍ସର। ଆମେ ଭୌତିକ ଜଗତରେ ଯେଉଁମାନେ ଅଛେ ସମସ୍ତଙ୍କର ମତ୍ସରତା ରହିଛି। ଆମେ ଯଦି ପରର ଦୁଃଖ ଦେଖିଲେ ଆମେ ଖୁସି ହେବା ଏବଂ ପରର ଯଦି ସୁଖ ଦେଖିବା ତାହେଲେ ଆମେ ଦୁଃଖୀ ହେବା। ଇଏ ହେଉଛି ନିର୍ମତ୍ସର ସ୍ତେଜ ବା ସମୟ, ଇଏ ହେଉଛି ମତ୍ସରତା ସ୍ତର। ସମସ୍ତଙ୍କୁ ଈର୍ଷା ଆମର ରହୁଛି, ସମସ୍ତଙ୍କ ପ୍ରତି ଈର୍ଷା ରହୁଛି। କିନ୍ତୁ ଯେଉଁମାନେ ଏ ଈର୍ଷାରୁ ଉର୍ଦ୍ଧ ଗଲାଣି ସେମାନଙ୍କୁ ନିର୍ମତ୍ସର ବୋଲି କୁହାଯାଉଛି। ଏବଂ ଯେଉଁମାନେ ପରମ ନିର୍ମତ୍ସର ମାନେ ଆହୁରି ଉନ୍ନତର ନିର୍ମତ୍ସର ବ୍ୟକ୍ତି ସେମାନେ ହେଉଛନ୍ତି ଏଇ ଶ୍ରୀମଦ୍ ଭାଗବତଙ୍କୁ ଆସ୍ୱାଦନ କରିପାରିବେ। କାରଣ ଏଥିରେ କୌଣସି ଯେଉଁ କୈତବ ଧର୍ମ କୌଣସି ଏଥିରେ ବର୍ଣ୍ଣନା ରଖାଯାଏନି। ଧର୍ମ ପ୍ରୋଜ୍ଜିତ କୈତବୋତ୍ର ତେଣୁ ପରମ ନିର୍ମତ ଶରଣାଙ୍ଗ ସତାଙ୍ଗ, ଯେଉଁମାନେ ଭଗବାନଙ୍କ ଭକ୍ତ ସତ୍ର ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନଙ୍କୁ ସତାଙ୍ଗ ବୋଲି କୁହାଯାଉଛନ୍ତି। ତେଣୁ ସେଇ ସତାଙ୍ଗ ବ୍ୟକ୍ତି ଯେଉଁମାନେ ସେମାନେ ହେଉଛନ୍ତି ପରମ ନିର୍ମତ ଶରଣାଙ୍ଗ ସତାଙ୍ଗ। ଏବଂ ଏଇ ଶ୍ରୀମଦ ଭାଗବତମରେ ବେଦ୍ୟମ ବାସ୍ତବ ମତ୍ର ବସ୍ତୁ, ବାସ୍ତବ ବସ୍ତୁ ବା ଭଗବାନଙ୍କ ବିଷୟରେ ହିଁ ଏଥିରେ ବର୍ଣ୍ଣନା କରାଯାଏ ଶ୍ରୀମଦ ଭାଗବତମରେ। ଅନ୍ୟ କୌଣସି ଯେଉଁ ଶାସ୍ତ୍ର ରହିଛନ୍ତି, ଅନ୍ୟ କୌଣସି ଶାସ୍ତ୍ରରେ କେବଳ ଭଗବାନଙ୍କ ବିଷୟରେ ବର୍ଣ୍ଣନା କରାଯାଏ। ତେଣୁକରି ଭଗବାନ ବ୍ୟାସଦେବ, ଯିଏକି ମଧ୍ୟ ଜଣେ ଭଗବାନଙ୍କର ଅବତାର, ସେ ଆସି ସମସ୍ତ ଶାସ୍ତ୍ର ରଚନା କରିସାରିଲା ପରେ ମଧ୍ୟ ସେ ଶାନ୍ତି ପ୍ରାପ୍ତ ହେଉନାହାନ୍ତି ବା ସନ୍ତୋଷ ପ୍ରାପ୍ତ ହେଉନାହାନ୍ତି। ତେଣୁ ନାରଦମୁନି ତାଙ୍କୁ କହିଛନ୍ତି ଯେ ଏଇ ଯେଉଁ ତମେ ସମସ୍ତ ଶାସ୍ତ୍ର ରଚନା କଲ, ଏଥିରେ ଭଗବାନଙ୍କର ଶୁଦ୍ଧ ଲୀଳା ଗୁଣ ରୂପ ଏସବୁ ବର୍ଣ୍ଣନା କରାଯାଏ ନାହିଁ। ତେଣୁକରି ଶ୍ରୀମଦ୍ ଭାଗବତମରେ ସେଟାକୁ ବର୍ଣ୍ଣନା କରାଯାଇଛି। ତେଣୁ ଏ ବାସ୍ତବ ବସ୍ତୁ ଏଇଥିରୁ ହିଁ ଆମେ ପ୍ରାପ୍ତ ହେବା। ବେଦ୍ୟମ ବାସ୍ତବ ମାତ୍ର ବସ୍ତୁ ଶିବଦମ ତାହା ପତ୍ର ଉନ୍ମିଳନ, ଶିବଦମ କହିଲେ ସମସ୍ତ ମଙ୍ଗଳ। ଏଠି ଏଇ ଶ୍ରୀମଦ୍ ଭାଗବତ ପାଠ କଲେ ସମସ୍ତ ମଙ୍ଗଳ ଆସି ପହଞ୍ଚିବ। ଏବଂ ଆମେ ଯେଉଁ ତ୍ରିତାପରେ ଆମେ ଦଗ୍ଧୀଭୂତ ହେଉଛେ ତାହା ପତ୍ର, ଏ ତ୍ରିତାପରୁ ଆମେ ମୁକ୍ତ ହେଇପାରିବା, ତାହା ପତ୍ର ଉନ୍ମିଳନ। ତେଣୁ ଏଇ ଶ୍ରୀମଦ୍ ଭାଗବତଙ୍କର ଯେଉଁମାନେ ଆଶ୍ରୟ ନେବେ ତାଙ୍କର ଆଉ କୌଣସି ଅସୁବିଧା, ଶ୍ରୀମଦ୍ ଭାଗବତ ମହାମୃତ କିମ୍ବା ଆଉ କାହାର ଆଶ୍ରୟ ନେବାର କଣ ଆବଶ୍ୟକତା ଅଛି? ଆଉ କିଏ ଈଶ୍ୱର ଅଛନ୍ତି? ଶ୍ରୀମଦ୍ ଭାଗବତ ମହାମୃତ କିମ୍ବା ପ୍ରେରୀଶ୍ୱର ସଦ୍ୟ ହୃଦୟ ବୃଦ୍ଧି ତତ୍ର କୁଦେବି ଶୁଶ୍ରୁଷବି ତତ୍ର। ଏ ଶ୍ରୀମଦ୍ ଭାଗବତ କେବଳ ପଢିବା ପାଇଁ ଆରମ୍ଭ କଲା ମାତ୍ରେ ଭଗବାନ ନିଜେ ଆସି ତାଙ୍କ ହୃଦୟ ଭିତରେ ବନ୍ଦୀ ହେଇକି ରହୁଛନ୍ତି। ଭଗବାନ ସଦ୍ୟ ବୃଦ୍ଧି ଅବରୁଦ୍ଧ, ସେ ଅବରୁଦ୍ଧ ହେଇଯାଉଛନ୍ତି, ସେ ବନ୍ଦୀ ହେଇଯାଉଛନ୍ତି। ଭଗବାନ ମୁକ୍ତ, ଭଗବାନ ହେଉଛନ୍ତି ଈଶ୍ୱର ଆର୍ଥ ବୋଲି କୁହାଯାଇଛି, କିନ୍ତୁ ସେ ଭଗବାନଙ୍କର ଭକ୍ତ ପାଖରେ ସେ ବନ୍ଦୀ ହେଇଯାଆନ୍ତି। ସ୍ୱରାଟ ସ୍ୱରାଟ ଯଦିଓ ସେ ପୂର୍ଣ୍ଣ ସ୍ୱାଧୀନ, କିନ୍ତୁ ଭକ୍ତ ପାଖରେ ସେ ବନ୍ଦୀ, ତାଙ୍କ ହୃଦୟରେ ବନ୍ଦୀ ହେଇକି ରହନ୍ତି। ସଦ୍ୟ ହୃଦୟ ମାନେ ଖୁବ୍ ଶୀଘ୍ର ସେମାନେ ବନ୍ଦୀ ହେଇକି ରହିଯାଆନ୍ତି। ଭଗବାନ ପୃଥିବୀ ଶୁଶ୍ରୁଷୁ ବି ତତ୍କ୍ଷଣାତ୍, ସେଥିପାଇଁ ତତ୍କ୍ଷଣାତ୍ ଶବ୍ଦ ବ୍ୟବହାର କରାଯାଉଛି। ତେଣୁ ଏଇ ପାରମହଂସ ସ୍ତରକୁ ଯେଉଁମାନେ ଯାଉଛନ୍ତି, ଯେଉଁମାନେ ଆତ୍ମା ସ୍ତରକୁ ଯାଉଛନ୍ତି, ସେମାନଙ୍କୁ ପରମହଂସ ବୋଲି କୁହାଯାଉଛି। ତେଣୁ ସେମାନେ ପଦମ ଆମନନ୍ତି, ସେମାନେ ଏ ଋଷଭଦେବଙ୍କ ବିଷୟରେ ସେମାନେ ଜାଣିଛନ୍ତି। ପ୍ରକୃତରେ ଋଷଭଦେବ କିଏ ସେମାନେ ବୁଝିପାରିବେ, ସାଧାରଣ ଲୋକ ବୁଝିପାରିବେ ନାହିଁ। ଯେମିତି ଆମର କୁହାହଉଛି, ଗୋଟେ ଉଦାହରଣ ଦିଆଯିବା, ପ୍ରଭାତ ମହାରାଜ ଉଦାହରଣଟି ଦିଅନ୍ତି, ଆମର ଯେଉଁ ଦିବ୍ୟ ଚକ୍ଷୁ ଗୋଟେ ଜିନିଷ ରହୁଛି, ଦିବ୍ୟ ଚକ୍ଷୁ ଯଦି ଆମେ ପ୍ରାପ୍ତ ନ ହେବା ଆମେ ଦିବ୍ୟ ଜିନିଷ ଜାଣିପାରିବା ନାହିଁ। ଭଗବାନ କହୁଛନ୍ତି ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଯେ ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯୋଉ ବ୍ୟତି ତତ୍ତ୍ୱତଃ ତତ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମାମେତି ସ୍ୱର୍ଗ। ଭଗବାନଙ୍କର ଜନ୍ମକର୍ମ ସାଧାରଣ ଜୀବମାନଙ୍କ ଭଳି ଜନ୍ମକର୍ମ ନୁହଁ, ତେଣୁ ଇଏ ହେଉଛି ଦିବ୍ୟ। ତେଣୁ ଯେଉଁମାନେ ଏଇ ଦିବ୍ୟକୁ ତତ୍ତ୍ୱରେ ଜାଣିବେ, ଭଗବାନଙ୍କର ଏଇ ସବୁ ଜନ୍ମକର୍ମ କିଭଳି ଭାବରେ ଦିବ୍ୟ ତତ୍ତ୍ୱରେ ଯେଉଁମାନେ ଜାଣିପାରିବେ, ସେମାନେ ଯେତେବେଳେ ଶରୀର ତ୍ୟାଗ କରିବେ ସେମାନଙ୍କୁ ଆଉ ଏ ଭୌତିକ ଜଗତକୁ ଆସିବାକୁ ହେବ। ତେଣୁ ପ୍ରଭାତ ମହାରାଜ ଯେଉଁଠୁ ଉଦାହରଣ ଦିଅନ୍ତି ଯେ ଗୋଟେ ଦେଖିବା ଗୋଟେ ରେଡିଓ, ସେ ସମୟରେ ରେଡିଓ ଥିଲା, ତେଣୁ ସେ ରେଡିଓର ଉଦାହରଣ ଦେଉଥିଲେ, ରେଡିଓ ଗୋଟେ ଖରାପ ହେଇଗଲା, ଆମେ କିନ୍ତୁ ଜାଣିପାରିବାନି ରେଡିଓରେ କ'ଣ ଖରାପ ଅଛି। ଆମର ଆଖି ଥିଲେ ମଧ୍ୟ ଚକ୍ଷୁ ଥିଲେ ମଧ୍ୟ ଆମେ ଦେଖିପାରିବାନି, କିନ୍ତୁ ଯଦି ମେକାନିକ ତାକୁ ନେବା ସେ ତାର ଜାଣିପାରିବ ଏଇଠି ଖରାପଟି ଅଛି, ଏଇଠି ଅସୁବିଧାଟି ହେଇଛି, ସେ ତେଣୁ ତାକୁ ସଜାଗ ଦେଇପାରିବ। ତେଣୁ ସେଇଭଳି ଭାବରେ ଆମର ଭଗବାନଙ୍କର ଯେଉଁ ଦିବ୍ୟ ସବୁ ଜିନିଷ ରହିଛି, ସେ ଦିବ୍ୟ ଜିନିଷକୁ ଦେଖିବାକୁ ହେଲେ ଆମକୁ ଦିବ୍ୟ ଚକ୍ଷୁ ଦରକାର। ସେଥିପାଇଁ ଭଗବତ ଗୀତାର ଏକାଦଶ ଅଧ୍ୟାୟରେ ଯେତେବେଳେ ଅର୍ଜୁନ ଭଗବାନ ପ୍ରାର୍ଥନା କରିଛନ୍ତି ଯେ ଆପଣ କିଭଳି ଭାବରେ ସାରା ବିଶ୍ୱରେ ବ୍ୟାପ୍ତ ହେଇକି ରହିଛନ୍ତି ମତେ ଟିକେ ଦର୍ଶନ ଦିଅନ୍ତୁ, ସେଇଟା ତେଣୁ ଭଗବାନ କହୁଛନ୍ତି ନ ତୁ ମାଂ ସକେ ସେ ଦଷ୍ଟ ମନ ନେଇବ ସ୍ୱ ଚକ୍ଷୁଷା ଦିବ୍ୟମ ଦଦାମିତି ଚକ୍ଷୁ ଉପସମେ ଯୋଗମେଶ୍ୱର। ତମେ ନିଜ ଚକ୍ଷୁ ସାହାଯ୍ୟରେ ଏସବୁ ଜିନିଷ ଦେଖିପାରିବ ନାହିଁ, ମୁଁ ତମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି ଯାହାଫଳରେ କି ତମେ ଏସବୁ ଦେଖିପାରିବ। ତେଣୁ ଏଇ ଦିବ୍ୟ ସ୍ତରକୁ ଯେଉଁମାନେ ଯାଉଛନ୍ତି ସେମାନେ ହିଁ ପ୍ରକୃତରେ ଏଇ ଦିବ୍ୟତା ବିଷୟରେ ଜାଣିପାରିବେ, ନହେଲେ ସାଧାରଣ ଲୋକ ବୁଝିପାରିବେ ନାହିଁ ସେସବୁ ବିଷୟରେ। ତେଣୁ ସେଥିପାଇଁ କହୁଛି ତ ପାରମହଂସ୍ୟମ ଋଷୟ ପଦମ ଆମନନ୍ତି, ଯେଉଁମାନେ ପରମହଂସ ସ୍ତରକୁ ଗଲେଣି ସେମାନେ ଋଷି, ସେଇ ଋଷିମାନେ ଏଇସବୁକୁ ସେମାନେ ବୁଝିପାରିବେ, ଋଷଭଦେବଙ୍କ ବିଷୟରେ ସେମାନେ ବୁଝିପାରିବେ। ସ୍ୱସ୍ଥ ପ୍ରଶାନ୍ତକରଣ ପରିମୁକ୍ତ ସଂଘ, ପ୍ରଶାନ୍ତକରଣ ସେମାନେ ଯେ ଋଷଭଦେବ ଯେ କେତେ ପ୍ରଶାନ୍ତ ସ୍ତରରେ ଅଛନ୍ତି, ତାଙ୍କ ହୃଦୟ ଭିତରେ କେତେ ପ୍ରଶାନ୍ତ ସ୍ତରରେ ସେ ଅଛନ୍ତି ସେ ବିଷୟରେ ସାଧାରଣ ଲୋକ ବୁଝିପାରିବେ ନାହିଁ। ସାଧାରଣ ଲୋକ ତାଙ୍କୁ ଭାବୁଛନ୍ତି କ'ଣ ନା ଇଏ ହେଉଛନ୍ତି ପାଗଳ ବ୍ୟକ୍ତି, ତେଣୁ ସେଇଭଳି ଭାବରେ ତାଙ୍କୁ ଦୁର୍ବ୍ୟବହାର କରୁଛନ୍ତି। କିନ୍ତୁ ଆମେ ଦେଖିବା ସୁଖଦେବ ଗୋସ୍ୱାମୀ, ସୁଖଦେବ ଗୋସ୍ୱାମୀ 16 ବର୍ଷ ବୟସର ବାଳକ ଏବଂ ସେ ମଧ୍ୟ ଉଲଗ୍ନ ଅବସ୍ଥାରେ ସେ ମଧ୍ୟ ପାଗଳ ଭଳି ତାଙ୍କୁ ସାଧାରଣ ଲୋକ ଭାବେ ଇଏ ହେଉଛି ପାଗଳ ବ୍ୟକ୍ତି। ତେଣୁ ଯେତେବେଳେ ପରୀକ୍ଷିତ ମହାରାଜ ଯେତେବେଳେ ଅଭିଶପ୍ତ ହେଲେ ଯେ ଆଜିଠାରୁ 7 ଦିନ ଭିତରେ ତମକୁ ତକ୍ଷକ ଦର୍ଶନ କରିବ, ଶ୍ରୀଙ୍ଗୀ ଯୋଉ ସମୀକ ମୁନିଙ୍କର ପୁତ୍ର ଶ୍ରୀଙ୍ଗୀ ଯେତେବେଳେ ଏଇ ଅଭିଶାପ ଦେଇଛନ୍ତି ଏବଂ ସେ ଅଭିଶାପ ଯେତେବେଳେ ତାଙ୍କୁ ଜଣାଇ ଦିଆଯାଇଛି ପରୀକ୍ଷିତ ମହାରାଜକୁ, ପରୀକ୍ଷିତ ମହାରାଜ ସମସ୍ତ ରାଜ୍ୟର ଦାୟିତ୍ୱ ଦେଇ ତାଙ୍କ ପୁତ୍ର ବଡ ଜ୍ୟେଷ୍ଠ ପୁତ୍ର ଜନ୍ମେଜୟକୁ ଦେଇ ସେତେବେଳେ ଗଙ୍ଗାକୂଳକୁ ଆସି ବସିଛନ୍ତି ଏବଂ ମୁନି ଋଷିମାନେ 60,000 ମୁନି ଋଷିମାନେ ଆସି ସେଠି ପ୍ରବେଶ କରି ଅବସ୍ଥାନ କରିଛନ୍ତି। ସେହି ସମୟରେ ସୁଖଦେବ ଗୋସ୍ୱାମୀ ମଧ୍ୟ ଭଗବାନଙ୍କର ଆରେଞ୍ଜମେଣ୍ଟରେ ଭଗବାନଙ୍କର ନିର୍ଦ୍ଦେଶରେ ସେ ମଧ୍ୟ ସେହି ସ୍ଥାନକୁ ଯାଇ ପହଞ୍ଚନ୍ତି। କିନ୍ତୁ ସେ ଯେତେବେଳେ ଯାଉଛନ୍ତି ସେତେବେଳେ ସାଧାରଣ ବାଳକମାନେ ଏବଂ ସ୍ତ୍ରୀ ଲୋକମାନେ ସେମାନେ ଭାବୁଛନ୍ତି ଇଏ ହେଉଛି ପାଗଳ ବ୍ୟକ୍ତି। ତେଣୁ ତାଙ୍କ ପଛେ ପଛେ ସବୁ ଗୋଡ଼େଇଛନ୍ତି ସ୍ତ୍ରୀ ଲୋକମାନେ ବାଳକମାନେ ଛୋଟ ବାଳକ ଏମାନେ ସବୁ ଭାବୁଛନ୍ତି ଇଏ ହେଉଛି ପାଗଳ ବ୍ୟକ୍ତି। କିନ୍ତୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ଆସି ସେଇ ସଭାରେ ଆସିକି ଉପସ୍ଥିତ ହେଇଛନ୍ତି ସମସ୍ତ ମୁନି ଋଷିମାନେ ତାଙ୍କୁ ସମ୍ମାନ ଦେଇଛନ୍ତି, ସମସ୍ତେ ଦଣ୍ଡାମାନ ହେଇଯାଇଛନ୍ତି। ତେଣୁ ଏଇସବୁ ଦେଖିକିରି ସେ ସ୍ତ୍ରୀ ଲୋକମାନେ ଏବଂ ବାଳକମାନେ ଯିଏ ତାଙ୍କ ପଛରେ ଗୋଡ଼ଉଥିଲେ ସେ ଭାବିଲେ ଇଏ ସାଧାରଣ ବ୍ୟକ୍ତି ନୁହନ୍ତି, ଇଏ ପାଗଳ ବ୍ୟକ୍ତି ନୁହନ୍ତି, ଇଏ ଜଣେ ବହୁତ ଅସାଧାରଣ ବ୍ୟକ୍ତି କହିକି ସେ ତାଙ୍କୁ ସେଠି ସ୍ଥାନ ତ୍ୟାଗ କରି ଚାଲିଯାଇଛନ୍ତି। ତେଣୁ ଏଭଳି ଭାବରେ ଆମେ ସାଧାରଣ ଲୋକମାନେ ଯୋଉଟା ଭାବୁଛନ୍ତି ଠିକ ବୋଲି ସେଟାକୁ ଆମେ ଆମର ଯୋଉ ବର୍ତ୍ତମାନ ଡେମୋକ୍ରାସି ରହୁଛି, ଡେମୋକ୍ରାସି କହିଲେ ଅଧିକ ଲୋକ ଯୋଉଟାକୁ ଭୋଟ ଦେବେ ତାହେଲେ ସେଇଟା ଠିକ ବୋଲି ଗ୍ରହଣ କରାଯିବ, କିନ୍ତୁ ପ୍ରକୃତରେ ସେଇଟା ଠିକ ନୁହଁ। ଯେଉଁମାନେ ତତ୍ତ୍ୱବିତ୍ ବ୍ୟକ୍ତି ସେମାନେ ହିଁ ଯାହା କହିବେ ସେ ହିଁ ପ୍ରକୃତ କଥା, ନହେଲେ ଅନ୍ୟମାନେ ହଜାର ହଜାର ଲୋକ ଯୋଉଟା କହିବେ ଯେ ସେଇଟା ଯେ ତତ୍ତ୍ୱ ଜିନିଷ ସେଇଟା ଠିକ ନୁହଁ। ତେଣୁ ପ୍ରଶାନ୍ତକରଣ ଯୋଉ ରହିଛି, ଭଗବାନ ସବୁବେଳେ ତାଙ୍କ ହୃଦୟରେ ପ୍ରଶାନ୍ତ ଅବସ୍ଥାରେ ଅଛନ୍ତି, କିଭଳି ପ୍ରଶାନ୍ତ ସ୍ତରରେ ପ୍ରାପ୍ତ ହେବେ ଆମର ଶ୍ରୀମଦ୍ ଭାଗବତର ଅଷ୍ଟାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ବ୍ରହ୍ମଭୂତ ପ୍ରଶାନ୍ତାତ୍ମା ନ ଶୌଚତି ନ କାଙ୍କ୍ଷତି ସମ ସର୍ବେଷୁ ଭୂତେଷୁ ମଦଭକ୍ତି ଲଭତେ ପରମ। ବ୍ରହ୍ମଭୂତ ପ୍ରଶାନ୍ତାତ୍ମା, ବ୍ରହ୍ମଭୂତ ସ୍ତରକୁ ଯେଉଁମାନେ ଗଲେଣି, ଏ ତ୍ରିଗୁଣ ସ୍ତରକୁ ଯେଉଁମାନେ ଉର୍ଦ୍ଧ୍ୱକୁ ଗଲେଣି, ସତ୍ୱ ରଜତମ ତ୍ରିଗୁଣକୁ ଯେଉଁମାନେ ଉର୍ଦ୍ଧ୍ୱକୁ ଯାଇଛନ୍ତି ସେମାନେ ପ୍ରଶାନ୍ତ ସ୍ତରରେ ପ୍ରାପ୍ତ ହେବେ। ବ୍ରହ୍ମଭୂତ ପ୍ରଶାନ୍ତାତ୍ମା ବ୍ରହ୍ମଭୂତ ସ୍ତରର ଯୋଉ ଲକ୍ଷଣ କ'ଣ ନା ନ ଶୋଚତି ନ କାଙ୍କ୍ଷତି, ତାଙ୍କର ସୂଚନା ନାହିଁ। ଗୋଟେ ଜିନିଷ ଅଛି ଯଦି ଚାଲିଗଲା ବା ହଜିଗଲା ବା ନଷ୍ଟ ହେଇଗଲା ତାହେଲେ ତାଙ୍କର ସୂଚନା ଆସୁଛି, ଇଏ ବ୍ରହ୍ମଭୂତ ସ୍ତରର ଲକ୍ଷଣ ନୁହଁ। ଏବଂ ନ କାଙ୍କ୍ଷତି, କୌଣସି ଆକାଂକ୍ଷା ମଧ୍ୟ ନାହିଁ, ଗୋଟେ ଜିନିଷ ମୋର ନାହିଁ ସେ ଜିନିଷ ପାଇବା ପାଇଁ ଯୋଉ ଆକାଂକ୍ଷା, ଏଇ ଯୋଉମାନେ ତ୍ରିଗୁଣ ଭିତରେ ରହିଛନ୍ତି ତାଙ୍କର ଲକ୍ଷଣ ହେଉଛି ଏଇଟା, ସୂଚନା ଆଉ ଆକାଂକ୍ଷା ଏଇ ଦୁଇଟି ଜିନିଷ ରହୁଛି। କିନ୍ତୁ ଯେଉଁମାନେ ବ୍ରହ୍ମଭୂତ ସ୍ତରରୁ ଗଲେଣି ତାଙ୍କର କୌଣସି ସୂଚନା ନାହିଁ କି କୌଣସି ଆକାଂକ୍ଷା ନାହିଁ। ବ୍ରହ୍ମଭୂତ ପ୍ରଶ୍ନ ଆତ୍ମା ନ ଶୌଚତି ନ କାଙ୍କ୍ଷତି ସମ ସର୍ବେଷୁ ଭୂତେଷୁ, ସେ ସମୟରେ ସେମାନେ ସମସ୍ତଙ୍କ ପ୍ରତି ସମାନ ହେଇପାରିବେ, କାରଣ ସେ ଆତ୍ମସ୍ତରରେ ଅଛନ୍ତି। ଆତ୍ମସ୍ତରକୁ ଗଲେ ଜଣେ ଏଇ ତ୍ରିଗୁଣର ଉର୍ଦ୍ଧ୍ୱକୁ ଯାଉଥିବା ହେତୁ ସେତେବେଳେ ସେ ସମାନ ଭାବରେ ଦର୍ଶନ କରିପାରିବେ, ସମାଜ ସର୍ବେଷୁ ଭୂତେଷୁ। ଏବଂ ଏହି ସ୍ତରରୁ ପ୍ରକୃତରେ ଭକ୍ତିର ଆରମ୍ଭ ହେଉଛି, ମଦ୍ ଭକ୍ତି ଲଭତେ ପରା, ଏହି ସ୍ତର ହେଉଛି ପ୍ରକୃତରେ ଭକ୍ତିର ସ୍ତର। ତେଣୁ ଏହି ପ୍ରଶାନ୍ତ ସ୍ତର ଯେହେତୁ ସଦେବ ସେ ଜଡ଼ଚର୍ଯ୍ୟା ଯୋଗଚର୍ଯ୍ୟା କରୁଥିଲେ, ଜଡ଼ ଯୋଗଚର୍ଯ୍ୟା କରୁଥିଲେ, ତେଣୁ ସେ ଏଇ ପ୍ରଶାନ୍ତ ସ୍ତରକୁ ପ୍ରାପ୍ତ ହେଇଥିଲେ। ଏବଂ ପରିମୁକ୍ତ ସଙ୍ଗ, ମୁକ୍ତ ସଙ୍ଗ ପରମ ବ୍ରଜିତ ଭଗବାନଙ୍କର ଯେଉଁମାନେ ଭକ୍ତ ସେମାନେ ଆଉ ଏ ତ୍ରିଗୁଣର ସଙ୍ଗରୁ ସେମାନେ ମୁକ୍ତ ହେଇଥାନ୍ତି। ତ୍ରିଗୁଣ ଯୋଉ ରହିଛି ସତ୍ୱ ରଜତମ ତ୍ରିଗୁଣ ରହିଛି, ଏ ତ୍ରିଗୁଣ ଦ୍ୱାରା ସମସ୍ତେ ପ୍ରଭାବିତ ହେଇଛନ୍ତି। ଆମର ଭଗବଦ୍ଗୀତାର ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ ଶ୍ରୋତା କହୁଛନ୍ତି ଯେ ଅର୍ଜୁନ ପଚାରିଲେ ଭଗବାନଙ୍କୁ ଯେ ଜନ୍ମ ମୃତ୍ୟୁ ଜରା ଦୁଃଖୀ ବିମୁକ୍ତ ଅମୃତ ମସ୍ମୃତି, ଏ ତ୍ରିଗୁଣ ଭିତରେ ଯେଉଁମାନେ ରହିଛନ୍ତି ସେମାନଙ୍କୁ ଜନ୍ମ ମୃତ୍ୟୁ ଭୋଗ କରିବାକୁ ପଡୁଛି, କିନ୍ତୁ ଯେଉଁମାନେ କେହି ଲିଙ୍ଗେ ତ୍ରିଗୁଣାନ ଏତାନ ଅତୀତ ଭବତୀ ପ୍ରଭୁ କିମାଚାର କଥଂ ଚେତାନ ତ୍ରିଗୁଣାନ ଅତିବର୍ତ୍ତତେ, କେମିତି ଏ ତ୍ରିଗୁଣକୁ କେମିତି ଜଣେ ଅତିକ୍ରମ କରିପାରିବ। ଯେ ଭଗବାନ କହୁଛନ୍ତି ଗୁଣାନ ଏତାନ ଅତୀତ ତ୍ରିଗୁଣାନ ତ୍ରିନ ଦେହି ଦେହ ସମୁଦ୍ରବାନ ଜନ୍ମ ମୃତ୍ୟୁ ଦ୍ୱାରା ଦୁଃଖୀ ବିମୁକ୍ତ ଅମୃତ ମସ୍ମୃତି, ଯେହେତୁ ଆମେ ତ୍ରିଗୁଣ ଭିତରେ ରହିଛେ ସେଥିପାଇଁ ଆମେ ଏଇ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଭୋଗ କରିବାକୁ ପଡୁଛି। କିନ୍ତୁ ଯେଉଁମାନେ ଏଇ ତ୍ରିଗୁଣକୁ ଅତୀତକୁ ଗଲେଣି, ଗୁଣାନ ଏତାନ ତ୍ରିଗୁଣାନ ତ୍ରିଦେହି ଦେହ ସମୁଦ୍ରବାନ, ତ୍ରିଗୁଣକୁ ଅତୀତ ସେମାନେ ଯାଇଛନ୍ତି, ସେମାନେ ଜନ୍ମ ମୃତ୍ୟୁ ଯାହା ଦୁଃଖୀ ବିମୁକ୍ତ ଅମୃତ ବାସୁ, ସେମାନେ ଜନ୍ମ ମୃତ୍ୟୁ ଯାହା ଦୁଃଖ ଯୋଉ ରହିଛି ଏଥିରୁ ମୁକ୍ତ ହେଇକିରି ସେମାନେ ଅମୃତ ଆସ୍ୱାଦନ କରୁଛନ୍ତି, ଅମୃତ ମାସୁଦେ। ତେଣୁ ଏ କଥା ଯେତେବେଳେ ଭଗବାନ ଭଗବତୀ ଚତୁର୍ଦ୍ଦଶ ଅଧ୍ୟାୟରେ କହିଛନ୍ତି, ତେଣୁ ଅର୍ଜୁନ ପଚାରୁଛନ୍ତି କେମିତି ଜଣେ କେହି ଲିଙ୍ଗେଇ ତ୍ରିଗୁଣାନ ଏତାନ ଅତିତ ଭବତୀ ପ୍ରଭୁ କିମାଚାର କଥିତ ଏତାନ ତ୍ରିଗୁଣାନ ଅତିବର୍ତ୍ତ। ତ୍ରିଗୁଣକୁ କେମିତି ଆମେ ଅତି ମାନେ ପାର ହେଇପାରିବା, ସମସ୍ତେ ତ ସତ୍ୟରଜ ତ୍ରିଗୁଣ ଭିତରେ ସତ୍ୟରଜ ତମ ତ୍ରିଗୁଣ ଭିତରେ ବନ୍ଧ ହେଇକି ରହିଛନ୍ତି, ଆମେ କେମିତି ତ୍ରିଗୁଣକୁ ଅତିକ୍ରମ କରିବା। ଭଗବତୀ ତାର ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି ଯେ ତ୍ରିଗୁଣ ତ୍ରୈଗୁଣ୍ୟ ବିଷୟ ବେଦା ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ ନିର୍ଦ୍ୱନ୍ଦ ନିତ୍ୟ ସତ୍ୟସ୍ତ ନିର୍ଯୋଗ କ୍ଷମାତ୍ମା। ତ୍ରିଗୁଣରୁ ଉର୍ଦ୍ଧକୁ ଯିବା ପାଇଁ ସେଥିରେ ମଧ୍ୟ ଭଗବତୀ ତାର ଦ୍ୱିତୀୟ ଅଧ୍ୟାୟ କହିଥିଲେ। ଚତୁର୍ଥ ଅଧ୍ୟାୟ ପୁଣି ଥରେ ଯେତେବେଳେ ଭଗବାନ କଥା କହୁଛନ୍ତି ତ୍ରିଗୁଣରୁ ଯେଉଁମାନେ ଅତିକ୍ରମ କରିଯାଇଛନ୍ତି ସେମାନେ ଅମୃତ ଆସ୍ୱାଦନ କରୁଛନ୍ତି। ତେଣୁ ଅର୍ଜୁନ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି ଯେ କେମିତି ଆମେ ଜାଣିବା କେହି ଲିଙ୍ଗେ କି ଚିହ୍ନଟା କ'ଣ ଯେ ଜଣେ ତ୍ରିଗୁଣରୁ ମୁକ୍ତ ହେଇଛି ବୋଲି କେମିତି ଆମେ ଜାଣିବା। ତ୍ରିଗୁଣା ନେତା ଅତୀତ ଭଗବତ ପ୍ରଭୁ କିମାଚାର ଏବଂ ସେ କ'ଣ ଆଚରଣ କରୁଛନ୍ତି, କଥମ ଚେତନ ତ୍ରିଗୁଣା କିଭଳି ଭାବରେ ସେ ତ୍ରିଗୁଣକୁ ଅତିକ୍ରମ କରିଯାଉଛନ୍ତି। ତେଣୁ ଭଗବାନ ସେ ପ୍ରଶ୍ନ ଉତ୍ତରରେ କହୁଛନ୍ତି ଯେ ମାଂଚ ଯୋ ବ୍ୟଭିଚାରିଣ ଭକ୍ତି ଯୋଗେନ ସେବତେ ସଗୁଣ ସମୀତାନ ବ୍ରହ୍ମ ଭୂୟା କଳ୍ପ। ଯେଉଁମାନେ ଭଗବାନଙ୍କୁ ଭକ୍ତି କରିବେ ସେମାନେ ହିଁ ଏ ତ୍ରିଗୁଣକୁ ଅତିକ୍ରମ କରିପାରିବେ, ଯେଉଁମାନେ ଭଗବାନଙ୍କୁ ଭକ୍ତି କରିବେ ନାହିଁ ସେମାନେ କେବେ ତ୍ରିଗୁଣରୁ ଉର୍ଦ୍ଧକୁ ଯାଇପାରିବେ ନାହିଁ, ସେମାନେ ସବୁବେଳେ ତ୍ରିଗୁଣ ଭିତରେ ହିଁ ରହିଥିବେ। ତେଣୁ ଏହା ହେଉଛି ଭଗବାନଙ୍କର ଯେଉଁମାନେ ଭକ୍ତି କରୁଛନ୍ତି ସେମାନେ ହିଁ ଏଇ ମୁକ୍ତ ସଂଘ ବା ସ୍ତରକୁ ଆସିପାରିବେ, ମୁକ୍ତ ସଂଘ ପରମ ଭଜେ କଳେ ଦୋଷ ନିଜ ରାଜନ୍ନାସ୍ତି ହି ଏକ ମହାନ ଗୁଣ କୀର୍ତ୍ତନା ଦେବକୃଷ୍ଣ ମୁକ୍ତ ସଂଘ ପରମ ଭଜେ। ଭଗବାନଙ୍କର ଏଇ କଳି ଯୁଗରେ ଯୋଉ ରହିଛି ବିଭିନ୍ନ ପ୍ରକାର ଅସୁବିଧା ରହିଛି, ବିଭିନ୍ନ ଦୋଷ ରହିଛି, ଏ ଦୋଷକୁ ଯଦି ଦେଖିବା ଇଏ ହେଉଛି ସମୁଦ୍ର ପରିମାଣର ଦୋଷ ରହିଛି, କିନ୍ତୁ ଯେଉଁମାନେ ଭଗବାନଙ୍କ ନାମ କୀର୍ତ୍ତନ କରିବେ ସେମାନେ ମୁକ୍ତ ସଂଘ ପ୍ରାପ୍ତ ହେଇପାରିବେ ବା ସେମାନେ ଏଇ ତ୍ରିଗୁଣରୁ ଉର୍ଦ୍ଧକୁ ଯାଇପାରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ। ତେଣୁ ଏଇଭଳି ଭାବରେ ଋଷଭଦେବ ତାଙ୍କର ଯୋଉ ଜଡ଼ଯୋଗ ଆଚରଣ କରିଥିଲେ ସେ ଜଡ଼ଯୋଗ ଆଚରଣ କରି ସେ ଅନ୍ତିମରେ ସେ ଭଗବତଙ୍କୁ ତାଙ୍କ ଚାଲିଯାଇଥିଲେ। ଏବଂ ସେ ଋଷଭଦେବଙ୍କର ଯୋଉ ମାନେ ରହିଛି ଯୋଉ ସୁନ୍ଦର ସୁନ୍ଦର ଭାବରେ ଉପଦେଶ ପ୍ରଦାନ କରିଛନ୍ତି ଶ୍ରୀମଦ୍ ଭାଗବତ ପଞ୍ଚମ ସ୍କନ୍ଧରେ ବିଶେଷ ପଞ୍ଚମ ଅଧ୍ୟାୟରେ ସେସବୁ ବର୍ଣ୍ଣନା କରାହେଇଛି, ସେଥିରେ ଆମେ ଗୋଟେ ଦୁଇଟି ଶ୍ଳୋକ ପାଠ କରି ଆମର ବକ୍ତବ୍ୟ ଶେଷ କରିବା। ଯେ କହୁଛନ୍ତି ଋଷଭଦେବ କହୁଛନ୍ତି ଜଡ଼ଭରତକୁ ବା ଜଡ଼ଭରତ ନୁହଁ ତାଙ୍କର ପୁତ୍ର ଭରତକୁ କହୁଛନ୍ତି, କାରଣ ସିଏ ହେଉଛନ୍ତି ତାଙ୍କର ଯୋଉ ଶହେ ସନ୍ତାନ ଥିଲେ ଶହେ ପୁତ୍ର ଥିଲେ ତାଙ୍କର ଯୋଉ ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଭରତ। ତେଣୁ ସେ ପୁତ୍ରମାନଙ୍କୁ ଉପଦେଶ ଦେଲାବେଳେ ତାଙ୍କୁ ଭରତକୁ ସମ୍ବୋଧନ କରି କହୁଛନ୍ତି ଯେ ନାୟଂ ଦେହୋ ଦେହ ଭାଜାଂ ଲୋକେ କଷ୍ଟାନ୍ କାମାନ ଅର୍ହତେ ବିଡ଼ୁଜାଂ ଯେ ତପଦିବ୍ୟମ ପୁତ୍ରକା ଯେନ ସତ୍ୟମ ଶୁଦ୍ଧେ ଯସ୍ମାତ୍ ବ୍ରହ୍ମ ସୌଖ୍ୟମ ତୁ ଅନନ୍ତ। ଇଏ ହେଉଛି ଭଗବାନ ଯେତେବେଳେ ଆମେ ଦେଖିବା ଭଗବାନଙ୍କର ବିଭିନ୍ନ ଅବତାର ଯୋଉ ରହୁଛି ଏ ଭଗବାନଙ୍କ ବିଭିନ୍ନ ଅବତାରରେ ଭଗବତୀ ଚତୁର୍ଥ ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି ଯେ ଭଗବାନ ଯୋଉ ଆସୁଛନ୍ତି ତାଙ୍କର ତିନୋଟି କାର୍ଯ୍ୟ ସେ କରୁଛନ୍ତି ବିଭିନ୍ନ ଅବତାରରେ। କେତେବେଳେ ଭଗବାନ ଆସିଛନ୍ତି ନା ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନ ଅଧର୍ମସ୍ୟ ତଦାତ୍ମାନ ସୁଧାମ୍ୟମ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି। ସାଧୁମାନଙ୍କୁ ପରିତ୍ରାଣ କରିବେ, ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବେ ବା ସାଧୁମାନଙ୍କୁ ସେ ରକ୍ଷା କରିବେ, ଏବଂ ଯେଉଁମାନେ ଦୁଷ୍କୃତବାନ ପୁରୁଷ ଯେଉଁମାନେ ଭଗବାନଙ୍କ ଶରଣରେ ଆସୁନାହାନ୍ତି ସେମାନଙ୍କୁ ସେ ବିନାଶ କରୁଛନ୍ତି ଭଗବାନ ଆସିବେ, ଏବଂ ଧର୍ମ ସଂସ୍ଥାପନ କରୁଛନ୍ତି। ତେଣୁ ସେ ଭଗବାନ ଯେତେବେଳେ ଆସୁଛନ୍ତି ଋଷଭଦେବ ଦେଖିବା ଆମେ ଦେଖିବା ଋଷଭଦେବ ଯେ ଆସୁଛନ୍ତି ସେ ମଧ୍ୟ ଧର୍ମ ବିଷୟରେ ବର୍ଣ୍ଣନା କରୁଛନ୍ତି। ତେଣୁ ଭଗବାନ ଯେଉଁ ଧର୍ମ କହୁଛନ୍ତି ସିଏ ହେଉଛି ପ୍ରକୃତରେ ଭାଗବତନ ଧର୍ମ, ସେ ଭାଗବତ ଏକାଶରେ ବର୍ଣ୍ଣନା କରାଯାଇଛି ଏକାଶ ସ୍କନ୍ଧରେ ଯେ ପ୍ରକୃତରେ ଭାଗବତ ଧର୍ମ କୋଉଟା ଯେ ବି ପ୍ରତା ଭାଗବତାନ ଯଦି କୁହାଯାଇଛି ଆଖି ବୁଝିକିରି ମଧ୍ୟ ଚାଲିଲେ ମଧ୍ୟ ସେ ନୂଆ ନୂଆ ପତେ ଦିହ ମାନେ ସେ ଯୋଉ ଭାଗବତ ଧର୍ମ ବର୍ତ୍ତମାନ ଧର୍ମ ବିଷୟରେ ବହୁତ ପ୍ରକାର ସବୁ ଚାଲିଛି ବିଭିନ୍ନ ପ୍ରକାର ଗଣ୍ଡଗୋଳ ସବୁ ଯୋଉ ରହୁଛି ପ୍ରକୃତରେ ଧର୍ମ କୋଉଟା ସେମାନେ ଜାଣିପାରୁନାହାନ୍ତି। ତେଣୁକରି ସେଟା ଆମର ଯୋଉ ରହିଛନ୍ତି ନବଯୋଗେନ୍ଦ୍ର ନଅ ଜଣ ଯୋଗୀ ସେ ବର୍ଣ୍ଣନା କରିଛନ୍ତି ଯେ କବି ତାଙ୍କ ଭିତରେ ଜଣେ ହଉଛନ୍ତି କବି, ଶ୍ରୀମଦ ଭାଗବତ ଏକାଶ ସ୍କନ୍ଧ ଅଧ୍ୟାୟରେ ସେ କହୁଛନ୍ତି ଯେ ଭାଇ ଭଗବତ ପ୍ରୋକ୍ତା ଉପାୟ ହାତ ଲବ୍ଧ, ଆତ୍ମା ବିଷୟରେ ଜାଣିବା ପାଇଁ ହେଲେ ଆମେ ଅନ୍ୟମାନଙ୍କ ଠାରୁ ଶୁଣିକି ସେ ଆତ୍ମା ବିଷୟରେ ଜାଣିପାରିବା ନାହିଁ। ଭଗବାନ ନିଜେ କହୁଛନ୍ତି ଯେ ଭାଇ ଭଗବତ ପ୍ରୋକ୍ତା ଉପାୟ ହାତ ଲବ୍ଧ ଅଞ୍ଜୟ ପୁଂସାମ ଅବିଦୁଷାଂ ବିଧି ଭାଗବତା ହିତ। ଏ ଭାଗବତ ଧର୍ମ ହଉଛି ଅଞ୍ଜ, ବହୁତ ସହଜ, ଯେମିତି ଭଗବତ ଗୀତାରେ ନବମ ଅଧ୍ୟାୟରେ ଭଗବାନ କହୁଛନ୍ତି ସୁସୁଖମ କର୍ତ୍ତୁମ ଅଭୟମ, ବହୁତ ସୁଖଦାୟକ, କଷ୍ଟଦାୟକ ନାହିଁ ଜିନିଷ। ଆମେ ଦେଖିବା ଋଷଭଦେବ ଯୋଉ ଯୋଗ ଚର୍ଯ୍ୟ ଯୋଗ ଅଭ୍ୟାସ କରୁଥିଲେ, ସବୁ କଷ୍ଟଦାୟକ ଯୋଗ, ବହୁତ ଶରୀରକୁ ବହୁତ କଷ୍ଟ ପ୍ରଦାନ କରୁଛନ୍ତି। କିନ୍ତୁ ଭଗବାନ ଯୋଉ ମାନେ ଯୋଉ ଦେଖାଉଛନ୍ତି, ମାନେ ଭଗବାନ ଯୋଉ ପ୍ରକୃତ ଧର୍ମ ଦେଇଛନ୍ତି, ସିଏ ହଉଛି ବହୁତ ସୁଖ, ସୁଖଦମ ସୁସୁଖମ, ବହୁତ ସୁଖଦାୟକ, କଷ୍ଟଦାୟକ ନାହିଁ କିଛି। ତେଣୁ ସେ କଥା କବି କହୁଛନ୍ତି ଯେ ଅଞ୍ଜ ପୁଂସାମ ଅଭିଦୁଷାମ, ଜଣେ ଅଭିଦୁଷାଙ୍କ ବିଦ୍ୱାନ ବ୍ୟକ୍ତି ନୁହନ୍ତି, ତାଙ୍କର ମୂର୍ଖ ଜଣେ ବ୍ୟକ୍ତି, ତାଙ୍କର କୌଣସି ଜ୍ଞାନ ନାହିଁ ବା କୌଣସି ପାଠ ପଢ଼ିନାହାନ୍ତି ଅଭିଦୁଷାଙ୍କ ବ୍ୟକ୍ତି, ସେମାନେ ମଧ୍ୟ ଅଞ୍ଜ ପୁଂସାମ ଅଭିଦୁଷାମ ବିଧି ଭାଗବତା, ସେମାନେ ମଧ୍ୟ ବହୁତ ସହଜରେ ଏଇ ଜ୍ଞାନକୁ ପ୍ରାପ୍ତ ହେଇପାରିବେ। ଇଏ ହଉଛି ଭାଗବତ ଧର୍ମ। ତେଣୁ କବି ଯେତେବେଳେ କହୁଛନ୍ତି ସେ କଥା ଆଉ ଥରେ ଆଉ ଟିକେ ବିସ୍ତାର କରି କହୁଛନ୍ତି, ଜନ ଆସ୍ଥାୟ ନର ରାଜନ, ଯୋଉ ଧର୍ମକୁ ଯଦି ଆମେ ଆସ୍ଥା କରିବା, ସେ ଧର୍ମକୁ ଆମେ ଧର୍ମ ଉପରେ ଆସ୍ଥା ରଖିବା ବା ବିଶ୍ୱାସ ରଖିବା, ତାହେଲେ ନ ପ୍ରମାଦିତ କରିଛି, ଆମର କୌଣସି ଭୁଲ ହବନି। କିଭଳି ଭୁଲ ହବନି, ସେ ଉଦାହରଣ ଦଉଛନ୍ତି, ଧାବନ ନିମିଲ୍ୟବା ନେତ୍ରେ, ଆମେ ଯଦି ଆଖି ବୁଝିକି ଧାଇଁବା, ଆମେ ଜଣେ ଆଖି ବୁଝି ଯେତେ ଅନ୍ଧ ଯେତେବେଳେ ଚାଲୁଛି, ସେ କ'ଣ ଧାଇଁ ପାରୁଛି? ସେ ବାଡ଼ି ଧରିକି ଧୀରେ ଧୀରେ ପଡ଼ିଯାଉଛି। କିନ୍ତୁ ଜଣେ ଆଖି ବୁଝିକିରି ମଧ୍ୟ ଧାଇଁକିରି ଚାଲିବା, ଧାଇଁବା, ଧାବନ ନିମିଲ୍ୟବା ନେତ୍ରେ ନ ସ୍ଖଳେ ନ ପତେ, କୌଣସି ସ୍ଖଳନ ହବନି, ଆ ପତନ କଥା କ'ଣ ପ୍ରଶ୍ନ। ତେଣୁ ଇଏ ହଉଛି ପ୍ରକୃତ ଭଗବାନ ଯୋଉଟା କହୁଛନ୍ତି ସେଇଟା ହଉଛି ପ୍ରକୃତ ଠିକ, ଏଇ ଜିନିଷଟା ଆମେ ବୁଝିବାକୁ ପଡିବ। ତେଣୁ ଋଷଭଦେବ ସେମିତି ଭାଗବତ ପଞ୍ଚମ ସ୍କନ୍ଧରେ ପଞ୍ଚମ ଅଧ୍ୟାୟରେ ଏଇ ଗୋଟିଏ ଶୋକ ଉପରେ ଆମେ ଆଲୋଚନା କରିବା, ଯେ କହୁଛନ୍ତି ନାହଂ ଦେହ ଦେହ ଭାଜାଂ ଲୋଭେ କଷ୍ଟାଂ କାମାନ ଅର୍ହତେ ବିଡ଼ୁଜାଂ। ଆମେ ଭାବୁଛେ ବର୍ତ୍ତମାନ ଯୁଗରେ ବର୍ତ୍ତମାନର ଯୋଉ ପରିପ୍ରେକ୍ଷୀରେ ଯୋଉ ଆଇଡିଆ ଆସୁଛି ବା ଚିନ୍ତାଧାରା ସବୁ ଲୋକମାନେ ଦେଉଛନ୍ତି, ସେ କଣ 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 କହୁଛନ୍ତି ନା, ବହୁତ କଷ୍ଟ କଲେ ହିଁ ଜଣେ ଜୀବନରେ ସିଦ୍ଧି ଲାଭ କରିପାରିବ, କଠିନ ପରିଶ୍ରମ ବିନାର କୌଣସି ଅନ୍ୟ ପନ୍ଥା ନାହିଁ ବୋଲି ସେମାନେ କହୁଛନ୍ତି, ବିକଳ୍ପ କିଛି ନାହିଁ, କଠିନ ପରିଶ୍ରମ କଲେ ହିଁ ଜୀବନରେ ସିଦ୍ଧି ଲାଭ କରିପାରିବ। କିନ୍ତୁ ଭଗବାନ ସେ କଥା କହୁନାହାନ୍ତି, ଭଗବାନ କହୁଛନ୍ତି ନା ନ ଅୟଂ ଦେହ ଦେହ ଭାଜାଂ ଲୋକେ, ଆମେ ଏଇ ମଣିଷ ସମାଜରେ ଆମେ ଯେଉଁମାନେ ମଣିଷ ଶରୀର ପ୍ରାପ୍ତ ହେଇଛନ୍ତି ଦେହ ଭାଜାଂ ଲୋକେ, ବିଶେଷ ଭାବରେ ମଣିଷ ସମାଜ ପାଇଁ କହୁଛୁ ଯେ ସେମାନେ କଷ୍ଟମ କାମନ ଅର୍ହତେ ବିଡ଼ୁଜାଂ, ଯେ କଷ୍ଟ କାମ କରିବା ପାଇଁ ସେମାନେ ଯୋଗ୍ୟ ନୁହନ୍ତି। ଯେମିତି ବିଡ଼ୁଜା ବା ଯୋଉ ବିଷ୍ଠା ଭୋଜନକାରୀ ଶୁକର, ସିଏ ଯେମିତି ତାଙ୍କୁ ତା ପାଇଁ କଷ୍ଟ କାମ ଉଦ୍ଦିଷ୍ଟ ରହିଛି, କିନ୍ତୁ ମଣିଷମାନଙ୍କ ପାଇଁ କଷ୍ଟ କାମ ଉଦ୍ଦିଷ୍ଟ ନାହିଁ। ତାଙ୍କ ପାଇଁ କ'ଣ, ତାଙ୍କର କାର୍ଯ୍ୟ କ'ଣ ବା ତାଙ୍କର କର୍ତ୍ତବ୍ୟ କ'ଣ ନା, ତପ ଦିବ୍ୟମ ପୁତ୍ରକା ଜୈନ ସତ୍ୟମ ସତ୍ୟ, ତପ ଦିବ୍ୟ ତପସ୍ୟା କରିବା ପାଇଁ କୁହାହଉଛି। ଏବଂ ଏଇ ଦିବ୍ୟ ତପସ୍ୟା କରିବାକୁ ହେଲେ, ମାନେ ଜଣେ ଯଦି କରିବ ଏଇ ଦିବ୍ୟ ତପସ୍ୟା, ତାହେଲେ ନିଜର ସତ୍ୟ ଯୋଉ ହୃଦୟ ଯେତେବେଳେ ଶୁଦ୍ଧ ହବ ବା ବିଶୁଦ୍ଧ ହବ, ତସ୍ମାତ୍ ବ୍ରହ୍ମ ସୌଖ୍ୟମ ତୁ ଅନନ୍ତ, ଯୋଉଥିରେ କି ଆମେ ଅନନ୍ତ ଭାବରେ ବ୍ରହ୍ମ ସୁଖ ପ୍ରାପ୍ତ ହେଇପାରିବା। ଏଇ ଯୋଉ ସମସ୍ତେ ଭୌତିକ ଜଗତରେ ଯୋଉ ଚେଷ୍ଟା କରୁଛନ୍ତି, ଏଇ ଭୌତିକ ସୁଖ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ବ୍ରହ୍ମ ସୁଖ ପାଇଁ କେହି ଚେଷ୍ଟା କରୁନାହାନ୍ତି ବା ପ୍ରକୃତ ଆନନ୍ଦ ପାଇଁ କେହି ଚେଷ୍ଟା କରୁନାହାନ୍ତି। ଯୋଉ କୁହାଯାଇଛି ସୁଖ ତିନି ପ୍ରକାର ସୁଖ ବିଷୟରେ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଯତଦଗ୍ରେ ବିଷମିବ ପରିଣାମେ ଅମୃତପୂର୍ବମ ତତ୍ସୁଖମ ସାତ୍ତ୍ୱିକମ ପ୍ରୋକ୍ତମ ଆତ୍ମବୁଦ୍ଧି ପ୍ରସାଦ। ପ୍ରଥମେ ଏଠି କଷ୍ଟ ଲାଗିପାରେ, କିନ୍ତୁ ପରିଣାମରେ ଯେଉଁଭଳି ଅମୃତ ଜିନିଷ ପ୍ରାପ୍ତ ହେବେ ସିଏ ହେଉଛି ସାତ୍ତ୍ୱିକ ସୁଖ। କିନ୍ତୁ ରାଜସିକ ସୁଖ କୋଉଟା ନା, ବିଷୟ ଇନ୍ଦ୍ରିୟ ସଂଯୋଗ ଯତଦଗ୍ରେ ଅମୃତପୂର୍ବମ ପରିଣାମେ ବିଷମିବ ତତ୍ସୁଖମ ରାଜସମ, ଇଏ ହେଉଛି ରାଜସ ସୁଖ। ପ୍ରଥମେ ମଧ୍ୟ ଆନନ୍ଦ ଲାଗିପାରେ, କିନ୍ତୁ ପରିଣାମରେ ଭବିଷ୍ୟତରେ ସେ ଦୁଃଖଦାୟକ ହବ। ଏବଂ ତମ ଜାତୀୟ ସୁଖ କିଭଳି ଭାବରେ, ତମ ସୁଖ କିଭଳି ଭାବରେ, ତମ ଗୁଣର ନା, ଯତକ୍ରୟ ଚ ଅନୁମନ୍ଧେ ଚ ସୁଖମ ମୋହନମ ଆତ୍ମା, ପ୍ରକୃତ ସୁଖ ନାହିଁ, ଏ ମୋହ ମାନେ ଦେଖାଯାଉଛି ସୁଖ ଭଳି। ପ୍ରମା ନିଦ୍ରା ଆଳସ୍ୟ ପ୍ରମାଦ ତାମସ ମୁଦାହତ, ନିଦ୍ରା ଆଳସ୍ୟ ପ୍ରମାଦ ଏଇଥିରେ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ଇଏ ହେଉଛି ତମ ଗୁଣର ସୁଖ। ତେଣୁ ଏଇ ସତ୍ୟ ଗୁଣର ସୁଖ ଜଣେ ପ୍ରାପ୍ତ ହେବା ପାଇଁ ହେଲେ ତାହେଲେ ଆମେ ଏ ଭଗବାନଙ୍କ ସମ୍ବନ୍ଧୀୟ ଯୋଉ ରହିଛି ବିଭିନ୍ନ ଭକ୍ତି ଯୋଗ ରହିଛି, ସେଇ ଭକ୍ତି ଯୋଗ ଯଦି ଆମେ ଆଚରଣ କରିବା ତାହେଲେ ହିଁ ପ୍ରକୃତ ଆନନ୍ଦ ପ୍ରାପ୍ତ ହେଇପାରିବା, ପ୍ରକୃତ ସୁଖ ପ୍ରାପ୍ତ ହେଇପାରିବା, ପ୍ରକୃତ ଶାନ୍ତି ପ୍ରାପ୍ତ ହେଇପାରିବା। ତେଣୁ ଏଇ ମାଧ୍ୟମରେ ହିଁ ଆମେ ପ୍ରକୃତ ଆମ ଜୀବନର ଲକ୍ଷ୍ୟ ପ୍ରାପ୍ତ ହେଇପାରିବା। ତେଣୁ ଆମର ଏଠାରେ ଭାଗବତଙ୍କୁ ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି
ପ୍ରଭୁ କି ଜୟ
ହରେ ରାମ ହରେ ରାମ 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 ହରେ ହରେ। ଯେ ଉପସ୍ଥିତ ଭକ୍ତ ସଜ୍ଜନ ବୃନ୍ଦ ମାତୃବୃନ୍ଦ, ଆପଣମାନେ ଦୀର୍ଘ ସମୟ ଧରି, ଦୀର୍ଘ ସମୟ ତ ନୁହେଁ, ତେବେ ଆମମାନଙ୍କର ସମୟର ଜ୍ଞାନ ଅନୁସାରେ ଆମେ ଘଣ୍ଟେ ହେଇଗଲେ ଭାବନ୍ତି ଏଇଟା ବହୁତ ସମୟ ହେଇଗଲା ବୋଲି, ସେଥିପାଇଁ କହୁଛି। ତେବେ ଯାହା ହଉ, ଭଗବାନଙ୍କର ଯେ ଦିବ୍ୟ ଲୀଳା ଗୁଣ ଚରିତ ଇତ୍ୟାଦି ବହୁତ ଭାବରେ ବର୍ଣ୍ଣନା, ବହୁଳ ଭାବରେ ବର୍ଣ୍ଣନା ହେଇଥିଲେ ମଧ୍ୟ, ଯେ ଆପଣମାନେ ଯାହା ଶ୍ରବଣ କଲେ, ସେ ଶ୍ରବଣର ବାସ୍ତବିକ ସିଦ୍ଧାନ୍ତ ହେଉଛି ଯେ ପ୍ରଭୁ ଯାହା କହିଲେ ଯେ ତତୋ ଦିବ୍ୟଂ ପୁତ୍ର, ଯେ ପୁତ୍ର ମାନେ କହୁଛନ୍ତି ଯେ ମାନବ ଶରୀର ତପସ୍ୟା ପାଇଁ ହିଁ ଉଦ୍ଦିଷ୍ଟ। ତେଣୁ ସେ ତପସ୍ୟା ପୁଣି କଣ ଏ କଳିଯୁଗରେ, ଯାହାକି ପ୍ରଭୁପାଦ ମହାରାଜ ଆମକୁ ଅତି ସରଳ କରିଛନ୍ତି। ପ୍ରଭୁ ଯାହା କହିଲେ ଏହା କଷ୍ଟକର କଥା ନୁହେଁ, ଯେ ହରି ନାମ ସଂକୀର୍ତ୍ତନ ଗୋଲକର ପ୍ରେମ ଧନ। ଏଇ ଯୋଉ ଗୋଲକର ପ୍ରେମ ଧନ ହରିନାମ ସଂକୀର୍ତ୍ତନ, ତାହାକୁ ବଡ ଦୟା କରିକି ଆମକୁ ସିଏ ମାନେ ଅଭ୍ୟାସ କରିବା କହିଛନ୍ତି। ଏଇ ଅଭ୍ୟାସ କରିବା ଦ୍ୱାରା ମନରେ ଭଗବାନଙ୍କର ଚିନ୍ତନ ଆସେ, ଏବଂ ଭଗବାନଙ୍କର ଏବଂ ଭଗବାନଙ୍କର ଭକ୍ତମାନଙ୍କର ଚିନ୍ତା ମନ ଭିତରେ ପ୍ରବେଶ କରିଗଲେ ବାସ୍ତବରେ ଆମର ହୃଦୟର ସମସ୍ତ ମଇଳା ଦୂର ହେଇଯାଏ। ତେଣୁ ସେଇଥିପାଇଁ ଆମକୁ ଅଭ୍ୟାସ କରିବା କୁହାଯାଇଛି। ଯେଉଁମାନେ ଆଗରୁ ଜାଣିଛନ୍ତି କିମ୍ବା ନୂତନ ଭାବରେ ଜାଣୁଛନ୍ତି, ସେମାନେ ଏଇ ଭାଗବତରେ ବର୍ଣ୍ଣିତ ସମସ୍ତ ସିଦ୍ଧାନ୍ତକୁ ଗ୍ରହଣ କରିବା ପରମ ବିଧେୟର କଥା, କୌଣସି ଅନ୍ୟ ସିଦ୍ଧାନ୍ତରେ ଭ୍ରମିତ ହେବା ଉଚିତ ନୁହେଁ। କାରଣ ଭଗବାନଙ୍କର କଥା ଭାଗବତରେ ଭଗବାନ ନିଜେ କହିଛନ୍ତି, ଭଗବାନ ଯାହାକୁ ନିଜେ କହିଛନ୍ତି ତାକୁ ଯଦି ଆମେ ଗ୍ରହଣ ନ କରି ଅନ୍ୟ କୌଣସି କଥା ଗ୍ରହଣ କରିବାକୁ ଚେଷ୍ଟା କରିବା କିମ୍ବା ଅନ୍ୟ କୌଣସି କଥା ସୃଷ୍ଟି କରିବାକୁ ଚେଷ୍ଟା କରିବା, ତେବେ ବାସ୍ତବରେ ଆମର ଏ ତୁଳ୍ୟ ମାନବ ପ୍ରତି, ମାନବ ଜନ୍ମ ପ୍ରତି ଆମର ଗୋଟେ ଅବିଚାର ହେଇଯିବ। କାରଣ କହିଛି ଯେ ନୃଦେହ ମାଧ୍ୟମ ସୁଲଭଂ ସୁଦୁର୍ଲଭଂ ପରଂ ସୁକଳ୍ପଂ ଗୁରୁକର୍ମ ଧାରମ ମୟାନୁକୂଳେନ ନରସ୍ୱ ତିରିତମ ଭଗବାନ ପ୍ରମାଦିଂ ନ ତରତ୍ ସ ଆତ୍ମା। ଆମେ ଆତ୍ମଘାତ ହେଇଯିବା, ଏ ପ୍ରକାର ଅତି ସୁଯୋଗର ସୁଯୋଗ ନ ନେବା, ବାସ୍ତବିକ ସୁଯୋଗ ମିଳିଛି ଆମେ ତାର ସୁଯୋଗ ନେବା ଦରକାର। ତ ସେଇଥିପାଇଁ ଆମକୁ କହିଛି ଯେ ଭାଗବତରେ ଅନ୍ତିମ ଶ୍ଳୋକରେ କହିଛି ଯେ ନାମ ସଂକୀର୍ତ୍ତନ ଯସ୍ୟ ସର୍ବ ପାପ ପ୍ରଣାଶନମ ପ୍ରଣାମ ଦୁଃଖ ସମନ ତଙ୍ଗମାନି ହରିପରମ। ତେଣୁ ଆମର ଉପସ୍ଥିତ ଭକ୍ତ ସଜ୍ଜନ ମାନଙ୍କୁ ଆମର ବିନୀତ ପ୍ରାର୍ଥନା ନିବେଦନ, ଯେ ଯିଏ ଯେଉଁଠାରେ ଥାନ୍ତୁ, ଗୃହେ ଥାନ୍ତୁ, ବନରେ ଥାନ୍ତୁ, ଯେ ହରି ନାମ ସଂକୀର୍ତ୍ତନ, ଯେ ଗୋଲକର ପ୍ରେମଧନ, ଏହା ଯେ ଅତ୍ୟନ୍ତ ଆମ ପାଇଁ ଉପାଦେୟ, ସେ କଥାକୁ ମନ ଭିତରେ ସିଦ୍ଧାନ୍ତ ନେବା। ଆମେ ଏଇ ହରି ନାମ ସଂକୀର୍ତ୍ତନ, ଏହା ହେଉଛି ଯେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଇତି ସରସ୍ୱତ ନାମ୍ନା କଳି କର୍ମସ ନାଶନମ ନ ଅତପରତର ପ୍ରାୟ ସର୍ବ ବେଦେଶ ଦୃଶ୍ୟତେ। ସମସ୍ତ ବେଦର ସାର ସିଦ୍ଧାନ୍ତ କଥା ହେଉଛି, ଯାହାକି ବ୍ରହ୍ମା ପ୍ରଚାର କରୁଛନ୍ତି ଏଇ ହରିନାମ, ଯିଏକି ହରେ କୃଷ୍ଣ ମହାମନ୍ତ୍ର, ଏହାକୁ ଆମର କଳିଯୁଗର ତାର ବ୍ରହ୍ମ ନାମ କରାଯାଉଛି। ତେଣୁ ଏ ମହାମନ୍ତ୍ର ଯେ ଏତେ ଶକ୍ତିଶାଳୀ, ଯେ ଏ ମହାମନ୍ତ୍ର ଆଶ୍ରୟ ନେଲେ ବାସ୍ତବିକ ଭଗବାନ ଜୀବରେ କୀର୍ତ୍ତିତ ହୁଅନ୍ତି, ଆମର ମଙ୍ଗଳ ହେଇଯାଏ। ତେଣୁ ଆମେ କାହିଁକି ଅନ୍ୟ କୌଣସି ଉପାୟ କିମ୍ବା ଅନ୍ୟ କୌଣସି ସିଦ୍ଧାନ୍ତ, ଅନ୍ୟ କୌଣସି ପନ୍ଥାକୁ ଗ୍ରହଣ କରିବାକୁ ଚେଷ୍ଟା କରିବା, ଯାହାକି ସାକ୍ଷାତ ଭଗବାନ ଯେ ବ୍ରହ୍ମାଙ୍କୁ ସୃଷ୍ଟି କଲେ, ବ୍ରହ୍ମା ଆମକୁ କହିଲେ। ତେଣୁ ଏ ପ୍ରାୟ କଥାରେ ଏଠି ଯେଉଁମାନେ ଅନ୍ୟ ସମସ୍ତ କଥା ପ୍ରଚାର କରୁଛନ୍ତି, ସେମାନେ କଣ ଭଗବାନ ଯେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ସନ୍ତାନ ନୁହନ୍ତି କି? ତେଣୁ ସେମାନେ ବ୍ରହ୍ମାଙ୍କର ସନ୍ତାନ ହେଇକି ବ୍ରହ୍ମାଙ୍କର ମନ୍ତବ୍ୟକୁ, ସିଦ୍ଧାନ୍ତକୁ ଗ୍ରହଣ କରିବା ପରମ କର୍ତ୍ତବ୍ୟ। ଯଦି ଗ୍ରହଣ କରୁନାହାନ୍ତି ସେମାନେ ନିଶ୍ଚିତ ଭାବରେ ଭୁଲ କରୁଛନ୍ତି, ତ୍ରୁଟି କରୁଛନ୍ତି। ତେଣୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବା, ଏବଂ ହରିନାମ ସଂକୀର୍ତ୍ତନ ଯାହାକି ଅତ୍ୟନ୍ତ ଉପାଦେୟ, ଆମର ଅନ୍ୟ କୌଣସି କଥା ଏଥିରେ ମାନେ ବିଶୁଦ୍ଧ ଏତେ ଯେ ଏଥିରେ କୌଣସି ମାନେ ମଳ ନାହିଁ, ଅର୍ଥାତ୍ ଏଥିରେ କୌଣସି ସନ୍ଦେହ ନାହିଁ, ଏଥିରେ ନିଶ୍ଚିତ ଭାବେ ଭରସା ରଖିବା। ପ୍ରଭୁ ଯାହା କହିଲେ ଭରସା ରଖିବା, ଆସ୍ଥା ରଖିବା, ଭାଗବତ ଆମକୁ ଏହି ସିଦ୍ଧାନ୍ତ ଦେଇଛନ୍ତି। ତେଣୁ ସେଇଟା ମାନେ ରାଧା କୃଷ୍ଣ ବୋଲ ସଙ୍ଗେ ଚାଲୁ ଏଇ ମାତ୍ର ଭିକ୍ଷା ଚାଏ,
राधा कृष्ण बोलो संग चलो ए मात्र भिक्षा राधा कृष्ण बोलो 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 रे सबाय राधा कृष्ण
Yeah. हरे कृष्ण हरे कृष्ण